अभावे जदा जेतवेले नो नाही उपलब्धा महे जना जाय त्रितयं तीनों की स्तर रे तत्र सतवेले जह जे वेद जाने स्व आत्मा परमात्मा स्व स्वीय आश्रय आश्रय ସ୍ଵାଧୀନ ଅଟେ ଏକର ଅଭାବରେ ଅନ୍ୟର ଉପଲବ୍ଧି ହୁଏ ନାହିଁ ଯେତେବେଳେ ଯେ ସେ ତିନୋଟିର ସାକ୍ଷୀ ରୂପେ ଦ୍ରଷ୍ଟା ଭାବେ ରହିଥାନ୍ତି ସେହି ପରମାତ୍ମା ନିଜେ ନିଜର ଆଶ୍ରୟ ଏବଂ ଜୀବମାନଙ୍କର ମଧ୍ୟ ଆଶ୍ରୟ ଅଟନ୍ତି ଭାବାର୍ଥରେ କୁହାଯାଉଛି ଯେ ଅସଂଖ୍ୟ ଜୀବ ଅଛନ୍ତି ଜଣେ ଅନ୍ୟ ଜଣଙ୍କ ଉପରେ ନିୟନ୍ତ୍ରିତ ଓ ନିୟନ୍ତ୍ରଣକାରୀ ହିସାବରେ ସମ୍ବନ୍ଧିତ ହୋଇ ନିର୍ଭରଶୀଳ କିନ୍ତୁ ଉପଯୁକ୍ତ ଦୃଷ୍ଟି ମାଧ୍ୟମ ବିନା କେହି ଜାଣିପାରିବେ ନାହିଁ କିମ୍ବା ବୁଝିପାରିବେ ନାହିଁ କିଏ ନିୟନ୍ତ୍ରିତ ଓ କିଏ ନିୟନ୍ତ୍ରଣକାରୀ ଉଦାହରଣ ସ୍ୱରୂପ ସୂର୍ଯ୍ୟ ଆମମାନଙ୍କର ଦୃଷ୍ଟି ଶକ୍ତିକୁ ନିୟନ୍ତ୍ରଣ କରନ୍ତି ଏବଂ ଆମେମାନେ ସୂର୍ଯ୍ୟଙ୍କୁ ଦେଖିପାରୁ କାରଣ ସୂର୍ଯ୍ୟଙ୍କର ଏକ ଶରୀର ଅଛି ଏବଂ ଆମମାନଙ୍କର ଚକ୍ଷୁ ଥିବା ହେତୁ ସୂର୍ଯ୍ୟାଲୋକ ଆମମାନଙ୍କ ପକ୍ଷରେ ଦରକାରୀ ହୋଇଅଛି ଆମମାନଙ୍କର ଚକ୍ଷୁ ନଥିଲେ ସୂର୍ଯ୍ୟାଲୋକ ଅଦରକାରୀ ହୋଇଉଠେ ଏବଂ ସୂର୍ଯ୍ୟଲୋକର ଅଭାବରେ ଆମର ଚକ୍ଷୁ ମଧ୍ୟ ଅଦରକାରୀ ହୋଇଉଠେ ଏହିପରି ଭାବରେ ସେମାନେ ପରସ୍ପର ନିର୍ଭରଶୀଳ ଏବଂ ସେମାନଙ୍କ ମଧ୍ୟରୁ କେହି ସ୍ୱତନ୍ତ୍ର ବା ସ୍ୱାଧୀନ ନୁହନ୍ତି ତେଣୁ ସ୍ୱାଭାବିକ ଭାବେ ଏହି ପ୍ରଶ୍ନ ଉଠେ କିଏ ଏମାନଙ୍କୁ ଏପରି ପରସ୍ପର ନିର୍ଭରଶୀଳ କରିଛନ୍ତି ଏବଂ ଯେ ଏ ପ୍ରକାର ପରସ୍ପର ନିର୍ଭରଶୀଳତା କରାଇଛନ୍ତି ସେ ହିଁ ପୂର୍ଣ୍ଣ ସ୍ୱତନ୍ତ୍ର ଈଶ୍ୱର ବା ପୂର୍ଣ୍ଣ ସ୍ୱାଧୀନ ଅଟନ୍ତି ଶ୍ରୀମଦ୍ ଭାଗବତଙ୍କର ପ୍ରାରମ୍ଭରେ କୁହାଯାଇଛି ଯେ ସେଥିରୁ ଜଣାଯାଏ ଯେ ପରସ୍ପର ନିର୍ଭରଶୀଳ ବସ୍ତୁମାନଙ୍କର ଯେ ଅନ୍ତିମ ଉତ୍ସ ସେ ହିଁ ପୂର୍ଣ୍ଣ ସ୍ୱତନ୍ତ୍ର ଈଶ୍ୱର ବା ପୂର୍ଣ୍ଣ ସ୍ୱାଧୀନ ଅଟନ୍ତି ଏହି ସମସ୍ତ ପରସ୍ପର ନିର୍ଭରଶୀଳତାର ଅନ୍ତିମ ଉତ୍ସ ହେଉଛନ୍ତି ପରମ ସତ୍ୟ ଭଗବାନ ବା ପରମାତ୍ମା ଯିଏକି କାହାରି ଉପରେ ନିର୍ଭରଶୀଳ ନୁହନ୍ତି ସେ ସ୍ୱଶ୍ରୟାଶ୍ରୟ ସେ କେବଳ ନିଜ ଉପରେ ହିଁ ଆଶ୍ରିତ ଏବଂ ଏହିପରି ଭାବରେ ସେ ପ୍ରତ୍ୟେକଙ୍କର ପରମ ଆଶ୍ରୟସ୍ଥଳ ଅଟନ୍ତି। ଯଦିଓ ପରମାତ୍ମା ବା ବ୍ରହ୍ମ ଭଗବାନଙ୍କର ଅଧସ୍ଥାନ, ତଥାପି ସେ ଜୀବର ଅନ୍ତିମ ଆଶ୍ରୟସ୍ଥଳ ଅଟନ୍ତି। ଭଗବାନ ପୁରୁଷୋତ୍ତମ ବା ପରମ ପୁରୁଷ ହୋଇଥିବା ହେତୁ ସେ ମଧ୍ୟ ପରମାତ୍ମାଙ୍କର ଉତ୍ସ ଅଟନ୍ତି। ଶ୍ରୀମଦ୍ ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟ 8 ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ସେ ହେଉଛନ୍ତି ପୁରୁଷୋତ୍ତମ ଏବଂ ପ୍ରତ୍ୟେକଙ୍କର ଉତ୍ସ। ଏବଂ ଏହିପରି ଭାବରେ ଏହି ସିଦ୍ଧାନ୍ତ ମିଳେ ଯେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପରମାତ୍ମାଙ୍କ ସମେତ ସମସ୍ତ ଜୀବଙ୍କର ଅନ୍ତିମ ଉତ୍ସ ଏବଂ ଆଶ୍ରୟସ୍ଥଳ। ଏପରିକି ଏହା ଗ୍ରହଣ କଲେ ସୁଦ୍ଧା ପରମାତ୍ମା ଓ ଜୀବାତ୍ମା ମଧ୍ୟ ଜୀବାତ୍ମା ମଧ୍ୟରେ ଗୋଟିଏ ଦୃଷ୍ଟିରୁ କୌଣସି ଭେଦ ନାହିଁ। ଜୀବାତ୍ମା ମାୟାଶକ୍ତି କବଳରୁ ମୁକ୍ତ ହେବା ନିମିତ୍ତ ପରମାତ୍ମାଙ୍କ ଉପରେ ନିର୍ଭର କରେ। ଜୀବ ମାୟାଧୀନ ହୋଇପଡ଼ିଛି ଏବଂ ସେଇଥିପାଇଁ ଯଦିଓ ସେ ଗୁଣାତ୍ମକ ଭାବେ ପରମାତ୍ମାଙ୍କ ସହିତ ସମାନ, ତଥାପି ସେ ମାୟାଧୀନ ହେଉଛି, ନିଜକୁ ଜଳସ୍ୱରୂପ ବୋଲି ଭାବୁଛି। ଏ ମାୟିକ ଧାରଣାରୁ ମୁକ୍ତ ହେବା ନିମିତ୍ତ ଜୀବକୁ ପରମାତ୍ମାଙ୍କ ସହ ଏକ ହେବାର ପରିଚୟ ଦେବା ପାଇଁ ପରମାତ୍ମାଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ସେ ଅର୍ଥରେ ମଧ୍ୟ ପରମାତ୍ମା ହେଉଛନ୍ତି ପରମ ଆଶ୍ରୟସ୍ଥଳ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ଜୀବ ସର୍ବଦା ପରମାତ୍ମାଙ୍କ ଉପରେ ନିର୍ଭରଶୀଳ, କାରଣ ଜୀବାତ୍ମା ତାର ଦିବ୍ୟ ସ୍ୱରୂପକୁ ଭୁଲିଯାଏ, କିନ୍ତୁ ପରମାତ୍ମା ତାଙ୍କର ଦିବ୍ୟ ସ୍ଥିତିକୁ କେବେ ହେଲେ ବିସ୍ମୃତ ହୁଅନ୍ତି ନାହିଁ। ଶ୍ରୀମଦ୍ ଭଗବତ ଗୀତାରେ ଜୀବାତ୍ମା ଏବଂ ପରମାତ୍ମାଙ୍କର ସ୍ୱତନ୍ତ୍ର ସ୍ଥିତି କଥା ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ଗୀତାର ଚତୁର୍ଥ ଅଧ୍ୟାୟର ବର୍ଣ୍ଣନାରେ ଜଣାଯାଏ ଜୀବର ପ୍ରତୀକ ଅର୍ଜୁନ ତାଙ୍କର ବିଗତ ଶହ ଶହ ଜନ୍ମର କଥା ଭୁଲି ଯାଇଛନ୍ତି, କିନ୍ତୁ ପରମାତ୍ମାଙ୍କ ପ୍ରତୀକ ଭଗବାନ ଏହା ଭୁଲି ନାହାନ୍ତି। ଏପରିକି ଲକ୍ଷ ଲକ୍ଷ ବର୍ଷ ପୂର୍ବେ ସେ ଭଗବାନ ବିବସ୍ୱାନଙ୍କୁ କିପରି ଭଗବତ ଗୀତା ଶିକ୍ଷା ଦେଇଥିଲେ ସେ କଥା ମନେ ରଖିଛନ୍ତି। ଭଗବାନ ଏପରି କୋଟି କୋଟି ବର୍ଷର କଥା ମନେ ରଖିପାରନ୍ତି। ଶ୍ରୀମଦ୍ ଭଗବତ ଗୀତାରେ ଏହା ନିମ୍ନମତି କୁହାଯାଇଛି, ବେଦାହମ୍ ସନ୍ତିତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାନି ଚ ଭୂତାନି ମାନ୍ତୁ ବେଦନ କଷ୍ଟ। ଭଗବାନ ତାଙ୍କର ସଚ୍ଚିଦାନନ୍ଦ ସ୍ୱରୂପରେ ଭଲ ଭାବରେ ଭୂତ ଭବିଷ୍ୟ ଓ ବର୍ତ୍ତମାନର ତିକାଳର କଥା ଜାଣନ୍ତି, ଏବଂ ସେ ଉଭୟ ପରମାତ୍ମା ଓ ବ୍ରହ୍ମର ଆଶ୍ରୟସ୍ଥଳ ହୋଇଥିବା ହୋଇ ସୁଦ୍ଧା ତାଙ୍କୁ ତାଙ୍କର ପ୍ରକୃତ ସ୍ୱରୂପରେ କେହି ଜାଣିପାରନ୍ତି ନାହିଁ। ପରମ ଚେତନା ସହ ଜୀବର ଚେତନା ଯେ ଏକ, ଏହି ଯେଉଁ ପ୍ରଚାର ଚାଲିଛି ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ, କାରଣ ଅର୍ଜୁନଙ୍କ ଭଳି ବ୍ୟକ୍ତି ଯଦିଓ ସେ ଭଗବାନଙ୍କ ସହିତ ସବୁବେଳେ ଅଛନ୍ତି, ତଥାପି ମଧ୍ୟ ତାଙ୍କର ଅତୀତ ଜୀବନର କଥା ମନେ ରଖିପାରିଲେ ନାହିଁ। ଏପରି ସ୍ଥଳେ ଏକ ସାଧାରଣ କ୍ଷୁଦ୍ର ଜୀବ ବା ମାନବ ଯିଏକି ପରମ ଚେତନା ସହ ଏକ ବୋଲି ଭ୍ରମରେ ଭାବୁଛି, କିପରି ତାର ଭୂତ ଭବିଷ୍ୟ ବର୍ତ୍ତମାନ କଥା ଜାଣିପାରିବ? ତେଣୁ ଆମର ଆଜିର ଏଇ ସନ୍ଡେ ପ୍ରୋଗ୍ରାମ ରବିବାସରୀୟ କାର୍ଯ୍ୟକ୍ରମ ସଂକୀର୍ତ୍ତନ ନବକୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦକୁ ଆମେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନେଶ୍ୱର ତରଫରୁ ବିଶେଷ ସ୍ୱାଗତ ଜଣାଉଛୁ, ଏବଂ ବିଶେଷ ଭାବରେ ଆମର ମନ୍ଦିରର ଉପାଧ୍ୟକ୍ଷ ଶ୍ରୀପାଦ ଗୋପାଳାନନ୍ଦ ପ୍ରଭୁ ଆମର ଏଠାରେ ଉପସ୍ଥିତ, ତାକୁ ମଧ୍ୟ ଆମେ ସ୍ୱାଗତ ଜଣାଉଛୁ। ଆଜି ଆମର ଏଇ ଯେଉଁ ଧାରାବାହିକ ଭାଗବତ କଥା ଚାଲିଛି, ଏଥିରେ ଆଜି ଆମେ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ଳୋକ 9 ଉପରେ ଆଲୋଚନା କରିବା। ଗତ 2 ରବିବାର 7 ଏବଂ 8 ଉପରେ ଶ୍ରୀଶ୍ରୀମଦ୍ ଭକ୍ତିଗୌରବ ନାରାୟଣ ସ୍ୱାମୀ ମହାରାଜ ତାଙ୍କ ପ୍ରବଚନ ପ୍ରଦାନ କରିଥିଲେ। ତେଣୁ ଇଏ ଦଶମ ଅଧ୍ୟାୟ ହେଉଛି ଏ ସ୍କନ୍ଧର ଅନ୍ତିମ ଅଧ୍ୟାୟ। ଏହି ଭାଗବତର ଦ୍ୱିତୀୟ ସ୍କନ୍ଧ, ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ, ଏ ଦୁଇଟି ହେଉଛି ଭଗବାନଙ୍କର 2 ପାଦ ପଦ୍ମ। ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମାରେ, ଏହି ଭାଗବତମର ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ, ଏ ଦୁଇଟି ହେଉଛି ଭଗବାନଙ୍କ ପାଦ ପଦ୍ମ। ଯେହେତୁ ଭଗବାନଙ୍କ ପାଦ ପଦ୍ମରେ ସମସ୍ତେ ଆଶ୍ରୟ ନେଇଛନ୍ତି, ତେଣୁ ସେଇଭଳି ଭାବରେ ସମସ୍ତ ଭାଗବତଙ୍କର ସାର ଏହି 2 ସ୍କନ୍ଧରେ ବର୍ଣ୍ଣନା କରାଯାଇଛନ୍ତି। ଏହି ଦଶମ ସ୍କନ୍ଧ ଅଧ୍ୟାୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି ଯେ ଭାଗବତମରେ ସମୁଦାୟ 10 ବିଷୟ ବର୍ଣ୍ଣନା କରାଯାଇଛି। ଅସ୍ତ୍ର ସ୍ୱର୍ଗ ବିସର୍ଗସ୍ୟ ସ୍ଥାନମ ପୋଷଣମୃତୟ ମନ୍ମତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ଏହି 10 ବିଷୟ ଭାଗବତମରେ ଆମେ ପ୍ରାପ୍ତ ହେବା। ଏହି 10 ବିଷୟରେ ସମସ୍ତ ଜ୍ଞାନ ଏହି 10 ବିଷୟରେ ହିଁ ଅନ୍ତର୍ଭୁକ୍ତ। ତେଣୁ ଏହିସବୁ ବିଷୟରେ ବିସ୍ତାର ଭାବରେ ଦଶମ ଅଧ୍ୟାୟରେ ଏଇ ଯେଉଁ 10 କଥା ଅଛି ବା 10 ବିଷୟବସ୍ତୁ ଅଛି, ସେ ବିଷୟରେ କିଛି କିଛି ବର୍ଣ୍ଣନା କରାଯାଉଛି। ତେଣୁ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି, ସ୍ୱର୍ଗ କହିଲେ କ'ଣ, ବିସର୍ଗ କହିଲେ କ'ଣ। ସ୍ୱର୍ଗ କହିଲେ ଏଇ ଯେଉଁ ପ୍ରଥମେ ସୃଷ୍ଟି ହେଉଛି ତାକୁ ସ୍ୱର୍ଗ ବୋଲି କୁହାଯାଉଛି, ଯାହାକୁ ଭଗବାନ ସୃଷ୍ଟି କରୁଛନ୍ତି। ବିସର୍ଗ କହିଲେ ଯାହାକୁ ପରେ ସୃଷ୍ଟି କରାଯାଉଛି, ସୃଷ୍ଟିର ବିସ୍ତାର କରାଯାଉଛି, ଯିଏକି ବ୍ରହ୍ମା ସୃଷ୍ଟିର ବିସ୍ତାର କରୁଛନ୍ତି। ବ୍ରହ୍ମାଣ୍ଡରୁ ଆରମ୍ଭ କରିଛି ଆମ ପର୍ଯ୍ୟନ୍ତ ସମସ୍ତେ ଆମେ କିଛି କିଛି ବିସ୍ତାର କରୁଛେ, ତାକୁ ବିସର୍ଗ ବୋଲି କୁହାଯାଉଛି। ସ୍ୱର୍ଗ ବିସର୍ଗସ୍ଥ ସ୍ଥାନ ଭୌତିକ ଜଗତରେ କେଉଁଠି କ'ଣ ସବୁ ସ୍ଥାନ ନିର୍ଣ୍ଣୟ କରାଯାଇଛି, କେଉଁଠି କିଏ ସବୁ ରହୁଛନ୍ତି, ଯେମିତି ଆମର ବୈଜ୍ଞାନିକମାନେ ତାଙ୍କର ଗବେଷଣା କରୁଛନ୍ତି ଚନ୍ଦ୍ରଲୋକକୁ ଯିବା ପାଇଁ ବା ଏବେ ମଙ୍ଗଳଲୋକକୁ ଯିବା ପାଇଁ ସେମାନେ ଗବେଷଣା କରୁଛନ୍ତି, କିନ୍ତୁ ମଙ୍ଗଳଲୋକରେ କିଏ ଅଛନ୍ତି ସେଇଟା ଆମର ଭାଗବତ ଜ୍ଞାନ ପ୍ରାପ୍ତ ହେଇଛି, ଆମେ ପାଇପାରିବା। ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ଉନ୍ନତ ଲୋକମାନଙ୍କରେ କିଏ କିଏ ଅଛନ୍ତି ଯିବ, ସେସବୁ ଏ ସ୍ଥାନ ଭାଗବତ ପ୍ରଥମ ସ୍କନ୍ଧ ସବୁ ବର୍ଣ୍ଣନା କରାଯାଇଛି। ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ଏହି ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ବର୍ଣ୍ଣନା କରାଯିବ। ପଞ୍ଚମ ସ୍କନ୍ଧରେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯିବ, କେଉଁଠି କିଏ ଅଛନ୍ତି ଏବଂ କିଭଳି ନର୍କ ସବୁ ରହିଛି, ଯେଉଁମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି। ଛବିଶଟି ନର୍କର ବର୍ଣ୍ଣନା କରାଯାଇଛି ପଞ୍ଚମ ସ୍କନ୍ଧ ଛବିଶଟି ଅଧ୍ୟାୟରେ, ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏସବୁ ସ୍ଥାନ ବିଷୟ ଭୂଗୋଳ, ତାକୁ କୁହାଯାଇଛି ଭୂଗୋଳ। ଆମେ ଯେମିତି ଭୂଗୋଳ ପଢ଼ୁଛେ, ଜିଓଗ୍ରାଫି ପିଲାମାନେ ସ୍କୁଲରେ ପଢ଼ୁଛନ୍ତି କଲେଜରେ ପଢ଼ୁଛନ୍ତି, ସେଭଳି ଭାବରେ ଭାଗବତରେ ମଧ୍ୟ ଭୂଗୋଳ ବର୍ଣ୍ଣନା କରାଯାଇଛି, ସେ ହେଉଛି ସ୍ଥାନ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ପୋଷଣ କହିଲେ କେମିତି ଭଗବାନ ତାଙ୍କର ଭକ୍ତମାନଙ୍କୁ ରକ୍ଷା କରୁଛନ୍ତି, ପୋଷଣ କରୁଛନ୍ତି, ପାଳନ କରୁଛନ୍ତି, ସେ ବିଷୟରେ ବର୍ଣ୍ଣନା କରାଯାଇଗଲା। ପୋଷଣ ସ୍ଥାନ ପୋଷଣ ଉତୟ, ଉତୟ ହେଉଛି କର୍ମ, କର୍ମ ଯେଉଁ ବାସନା, ପ୍ରହ୍ଲାଦ ମହାରାଜ ତାଙ୍କର ଭଲ କର୍ମ ବାସନା ଥିବା ହେତୁ ସେମାନେ ଭଗବାନଙ୍କ ଭକ୍ତ ହେଇଛନ୍ତି, ଏବଂ ଏଇ ଅସତ କର୍ମ ବାସନା ଥିବା ହେତୁ ହିରଣ୍ୟକଶିପୁ ହିରଣ୍ୟାକ ଏମାନେ ସବୁ ଅସୁରରେ ପରିଣତ ହେଇଛନ୍ତି। ଏସବୁ ବିଷୟ ଭାଗବତଙ୍କର ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏବଂ ମନ୍ମଥର ବ୍ରହ୍ମାଙ୍କର ଗୋଟିଏ ଦିନରେ ଚଉଦ ଜଣ ମନୁ ଆସନ୍ତି, ସେଇ ମନୁଙ୍କ ବିଷୟରେ ମନ୍ମଥର ବର୍ଣ୍ଣନା କରାଯାଇଛି ଭାଗବତଙ୍କର ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ଚଉଦ ଜଣ ମନୁ ସବୁ ଯେଉଁ ଅଛନ୍ତି, କେଉଁଠି ବିସ୍ତାର ଭାବରେ କେଉଁଠି ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରାଯାଇଛି ମନ୍ମଥର। ଈଶାନ କଥା ଭାଗବତ ନବମ ସ୍କନ୍ଧରେ ଭଗବାନ ଏବଂ ଭଗବାନଙ୍କ ଭକ୍ତ ବିଷୟରେ ବର୍ଣ୍ଣନା କରାଯାଉଛି। ଦୁଇଟି ପ୍ରସିଦ୍ଧ ବଂଶ ଅଛି, ଗୋଟେ ହେଉଛି ସୂର୍ଯ୍ୟ ବଂଶ ଏବଂ ଆଉ ଗୋଟେ ହେଉଛି ଚନ୍ଦ୍ର ବଂଶ। ବର୍ତ୍ତମାନ ଆମ ମନ୍ଦିରରେ ଏ ଭାଗବତଙ୍କର ନବମ ସ୍କନ୍ଧର ଅଧ୍ୟାୟ ଅଠର ଅଧ୍ୟାୟ ଚାଲିଛି, ଯେଉଁଥିରେ କି ଯଯାତି ଚରିତ ବର୍ଣ୍ଣନା କରାଯାଉଛି, ଏ ଚନ୍ଦ୍ର ବଂଶର ବର୍ଣ୍ଣନା କରାଯାଉଛି। ଯେଉଁ ଯଯାତିଙ୍କର ପୁତ୍ର ହେଉଛନ୍ତି ଯଦୁ, ଯାହାଙ୍କର ପୁତ୍ର ଆସିବେ ଭଗବାନ ଆସିବେ, ଯାଦବ ହିସାବରେ ଭଗବାନ କୃଷ୍ଣ ଆସିବେ। ଏବଂ ଦଶମ ସ୍କନ୍ଧରେ ମନ୍ମଥର ଈଶାନ କଥା ନିରୋଧ, ନିରୋଧ କହିଲେ ଯେଉଁ ଭୌତିକ ଜଗତ ଅନ୍ତିମରେ ସବୁ ଧ୍ୱଂସ ହେବ, ଏ ବିଷୟରେ ବର୍ଣ୍ଣନା କରାଯିବ ଭାଗବତଙ୍କର ଏକାଦଶ ସ୍କନ୍ଧରେ। ଦ୍ୱାଦଶ ସ୍କନ୍ଧରେ, ଦ୍ୱାଦଶ ସ୍କନ୍ଧରେ ବିଭିନ୍ନ ପ୍ରଳୟ ଯେଉଁ ରହିଛି, ବିଭିନ୍ନ ପ୍ରକାର ଧ୍ୱଂସ ହେଉଛି। ଆମେ କେତେ ଜଣ କହୁଥିଲୁ 2012 ଧ୍ୱଂସ ହେବ, 2012 ଚାଲିଗଲା। ତେଣୁ ସେଇଟା ଆମେ ଜାଣିବା ଯେ ପ୍ରକୃତରେ ସେଇଟା ଶାସ୍ତ୍ର ଜିନିଷ ନୁହଁ, ଶାସ୍ତ୍ରରେ ଯେଉଁଟା କଥା କହିଛି ତା ଦେହରେ କୁହାଯାଇଛି, ସେଥିରେ ଭୁଲ ନାହିଁ। ଆମର ଭାଗବତ ବର୍ଣ୍ଣନା କରାଯାଇଛି କଳିଯୁଗ ହେଉଛି 4,32,000 ବର୍ଷ, ତାପରେ କିଛି ଆଂଶିକ ପ୍ରଳୟ ହେବ, ତାପରେ ପୁଣି ସତ୍ୟଯୁଗ ଆରମ୍ଭ ହେବ। ଏହିଭଳି ଭାବରେ ଅନେକ ଯୁଗ ଗଲା ପରେ ବର୍ତ୍ତମାନ ସପ୍ତମ ମନ୍ମଥର, ଯିଏକି ବୈବସ୍ୱତ ମାନଙ୍କର 28ତମ ଦ୍ୱାପର ପରେ କଳି ଚାଲିଛି, ତେଣୁ ଆହୁରି 43ଟି ଦିବ୍ୟ ଯୁଗ ପରେ ଏଇ ସପ୍ତମ ମାନଙ୍କର ସମୟଟି ସରିବ। ତାପରେ ଅଷ୍ଟମ ମନୁ ଯିଏକି ଶ୍ରାବଣୀ ମନୁ, ତାଙ୍କର ବିଷୟରେ ବର୍ଣ୍ଣନା ଆସିବ, ସମୟ ଆସିବ ତାଙ୍କର। ତେଣୁ ଏଇଭଳି ଭାବରେ ଯେଉଁ କୁହାଯାଇଛି କେମିତି ନିରୋଧ କହିଲେ, ସେମିତି ଭୌତିକ ଜଗତ ଧ୍ୱଂସ ହେଉଛି, ସେ ବିଷୟରେ ଚାରି ପ୍ରକାର ପ୍ରଳୟ ଅଛି, ସେ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏବଂ ମୁକ୍ତି କେମିତି ଜଣେ ଭୌତିକ ଜଗତରେ ମୁକ୍ତି ପ୍ରାପ୍ତ ହେବ, ସେ ବିଷୟରେ ଭାଗବତଙ୍କର ଏକାଦଶ ସ୍କନ୍ଧରେ ଭଗବାନ ସବୁ ଜ୍ଞାନ ଦେଇଛନ୍ତି, ଉଦ୍ଧବଙ୍କୁ ପ୍ରଦାନ କରିଛନ୍ତି। ଏବଂ ବିଭିନ୍ନ ଯେଉଁ ଆମର ଅବଧୂତ ଅଛନ୍ତି, ଯଯାତି ମହାରାଜ ପଚାରିବେ, ପ୍ରଶ୍ନ ପଚାରିବେ, ଯଯାତି ନୁହଁ ଯଦୁ ମହାରାଜ ପଚାରିବେ, ଅବଧୂତ ଯିଏକି ଦତ୍ତାତ୍ରେୟଙ୍କୁ ପଚାରିବେ, ସେ 24ଟି ଗୁରୁଙ୍କ ବିଷୟରେ ବର୍ଣ୍ଣନା କରାଯିବ। ଏବଂ ଭଗବାନ ମଧ୍ୟ ଉଦ୍ଧବଙ୍କୁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି। ଏଇଭଳି ଭାବରେ ଭାଗବତଙ୍କର ଏକାଦଶ ସ୍କନ୍ଧରେ ମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ଆଶ୍ରୟ ହେଉଛି ଭାଗବତଙ୍କ ଦଶମ ସ୍କନ୍ଧରେ ଭଗବାନଙ୍କର ବିଷୟରେ ବର୍ଣ୍ଣନା, ଭଗବାନ ପାଖରେ ଅନ୍ୟ ନବାନାମ ଇହ ଲକ୍ଷଣମ ଦଶମସ୍ୟ ନବାନାମ ଯେଉଁ ରହିଛି, ଅନ୍ୟ ସବୁ ହେଉଛି ଦଶମସ୍ୟ ବିଶୁଦ୍ଧାର୍ଥମ ନବାନାମ ଇହ ଲକ୍ଷଣ। ଦଶମ କହିଲେ ଆଶ୍ରୟ ତତ୍ତ୍ୱ ଯେଉଁ ରହିଛନ୍ତି, ଅନ୍ୟ ସବୁ ଯେଉଁ 9ଟି ତତ୍ତ୍ୱ ରହିଛି, ସେ ଏଇ ଆଶ୍ରୟ ତତ୍ତ୍ୱ ଭଗବାନଙ୍କ ପାଖରେ ସମସ୍ତେ ନିର୍ଭର କରିଛନ୍ତି। ତେଣୁ ସେ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସୁଖଦେବ ଗୋସ୍ୱାମୀ ବର୍ତ୍ତମାନ କହୁଛନ୍ତି ଯେ ଏକମ ଏକତର ଭାବେ, ଆ ପୂର୍ବ ଯେଉଁ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଆଦି ଭୌତିକ, ଆଦି ଦୈବିକ ଏବଂ ଆଧ୍ୟାତ୍ମିକ, ଏ ତିନୋଟି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଥିଲା। ତେଣୁ ଜଣେ ଅନ୍ୟ ଜଣଙ୍କ ଉପରେ ନିର୍ଭର କରୁଛନ୍ତି, କେହି ସ୍ୱାଧୀନ ନୁହନ୍ତି। ତେଣୁ ଏହି ଶ୍ଳୋକରେ କୁହାଯାଉଛି ଏକମ ଏକତର ଭାବେ ଯଦା ନୋପଲଭାମହେ ତୃତୀୟ ତତ୍ର ଯୋଉ ବେଦ ସ୍ୱ ଆତ୍ମା ସ୍ୱାଶ୍ରୟାଶ୍ରୟ ଅନ୍ୟ ଜଣେ ଏମାନେ ଭୌତିକ ଜଗତରେ କେହି ସ୍ୱାଧୀନ ନୁହନ୍ତି। ସମସ୍ତେ ଯିଏ ଏତେ ବଡ ଶକ୍ତିଶାଳୀ ବ୍ୟକ୍ତି ହେଲେ ମଧ୍ୟ ସେ ଅନ୍ୟ ଉପରେ ନିର୍ଭର କରୁଛି। ସେ ନିର୍ଭରଶୀଳ, ସେ ଇଣ୍ଡିପେଣ୍ଡେଣ୍ଟ ନୁହଁ, ସ୍ୱାଧୀନ ନୁହଁ, ପରାଧୀନ, ସମସ୍ତେ ପରାଧୀନ। ଆମେ କହୁଛେ ଆମେ ଭାରତବର୍ଷ ଆମର ସ୍ୱାଧୀନ ହେଲା, ବ୍ରିଟିଶ ମାନଙ୍କର ସ୍ୱାଧୀନ ହେଲା, କିନ୍ତୁ ସ୍ୱାଧୀନ ହେଲେ ମଧ୍ୟ ଆମେ ଅନ୍ୟର ଅଧୀନରେ ରହିଛେ। ଆମେ ବର୍ତ୍ତମାନ ବିଭିନ୍ନ ସରକାରଙ୍କ ପାଖକୁ ଯାଉଛୁ, ଆମକୁ ସାହାଯ୍ୟ କରନ୍ତୁ, ଆମେରିକା ସରକାରଙ୍କ ପାଖକୁ ଯାଉଛୁ, ରଷିଆ ସରକାରଙ୍କ ପାଖକୁ, ମିଲିଟାରୀ ସାହାଯ୍ୟ ଚାହୁଁଛୁ, ଇକୋନୋମିକ ସାହାଯ୍ୟ ଚାହୁଁଛୁ, ଆମେ ତାଙ୍କର ଅଧୀନରେ ରହୁଛେ। ତେଣୁ ସ୍ୱାଧୀନ କିଏ ଆମେ ଯେତେ ଦେଖିବା, ଯିଏ ହଉ ନା କାହିଁକି, ଭୌତିକ ଜଗତରେ ଯେତେ ବଡ଼ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ସିଏ ଅନ୍ୟ ଜଣଙ୍କ ଉପରେ ଅଧୀନ, ଅନ୍ୟ ଜଣଙ୍କ ଅଧୀନରେ ରହିଛନ୍ତି। ତେଣୁ ଏହିଭଳି ଭାବରେ କିଏ ନିୟନ୍ତ୍ରିତ ଏବଂ କିଏ ନିୟନ୍ତ୍ରଣକାରୀ, ଭୌତିକ ଜଗତରେ ଆମେ ସେମାନେ ଦେଖିବା ସମସ୍ତେ ଯେତେ ବଡ଼ ଶକ୍ତିଶାଳୀ ବ୍ୟକ୍ତି ହଉ ନା କାହିଁକି, ତାର କିଛି ନା କିଛି ତାଙ୍କର କିଛି ନିୟନ୍ତ୍ରଣ କ୍ଷମତା ରହିଛି ଏବଂ ତାଙ୍କର ଉପରେ ମଧ୍ୟ ଆହୁରି ନିୟନ୍ତ୍ରଣକାରୀ ଅଛନ୍ତି। ତେଣୁ ଏହିଭଳି ଭାବରେ ଆମେ ଯେତେବେଳେ ଯାଇ ପହଞ୍ଚିବା, ଅନ୍ତିମ ନିୟନ୍ତ୍ରଣକାରୀ ସିଏ ହେଉଛନ୍ତି ଭଗବାନ କୃଷ୍ଣ, ଯାହାକି ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଛନ୍ତି, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ। ତେଣୁ ଈଶ୍ୱର କହିଲେ ନିୟନ୍ତ୍ରଣକାରୀ, ଏମିତି ସମସ୍ତଙ୍କର କିଛି, ଆମର ମଧ୍ୟ କିଛି କିଛି ନିୟନ୍ତ୍ରଣକାରୀ କ୍ଷମତା ରହିଛି, ସମସ୍ତେ କିଛି ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ପରମ ଈଶ୍ୱର ବା ପରମ ନିୟନ୍ତ୍ରଣକାରୀ ହେଉଛନ୍ତି ଭଗବାନ କୃଷ୍ଣ, ଈଶ୍ୱର ପରମ କୃଷ୍ଣ। ସିଏ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ, ତାଙ୍କର ଶରୀର ଏବଂ ଆମର ଶରୀର ଭିତରେ ତଫାତ ହେଉଛି, ଭଗବାନଙ୍କ ଶରୀର ହେଉଛି ସତ୍, ଚିତ୍ ଏବଂ ଆନନ୍ଦମୟ। ସତ୍ କହିଲେ ସବୁବେଳ ପାଇଁ ସେ ଭଗବାନଙ୍କ ଶରୀରରେ ଅଛି, ଏବଂ ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ଆନନ୍ଦମୟ, ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦ ବିଗ୍ରହ। ଏବଂ ଆମେ ମଧ୍ୟ ଭଗବାନଙ୍କର ଅଂଶ ହିସାବରେ ଆମର ମଧ୍ୟ ସେ ସଚ୍ଚିଦାନନ୍ଦ ଶରୀର ଅଛି, କିନ୍ତୁ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ, ଏ ଭୌତିକ ଜଗତରେ ପତିତ ହେଇଛେ, ସେଥିପାଇଁ ଆମର ସେ ସଚ୍ଚିଦାନନ୍ଦ ଶରୀର ବର୍ତ୍ତମାନ ଲୁପ୍ତ ହେଇକି ରହିଛି, ସେ ଲୁଚିକିରି ଅଛି ସେ ଶରୀର। ଯେତେବେଳେ ଆମେ ମୁକ୍ତ ହେବା, ପୁଣି ସେଇ ଶରୀରଟି ଆମର ପ୍ରାପ୍ତ ହେବା। ଏସବୁ ବିଷୟରେ ଅନ୍ୟାନ୍ୟ ସ୍ଥାନରେ ସବୁ ବର୍ଣ୍ଣନା କରାଯାଇଛି, ପରେ ବର୍ଣ୍ଣନା କରିବା। ତେଣୁ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ ଏବଂ ଅନାଦି ରାଦି ଗୋବିନ୍ଦ, ଭଗବାନ ହେଉଛନ୍ତି, ତାଙ୍କର କେହି ଆଦି ନାହାନ୍ତି, ସିଏ ହେଉଛନ୍ତି ଅନାଦି। ତାଙ୍କର ଯଦି କହିବା, ଆମେ ଯେମିତି ଦେଖୁଛେ ଆମର ଯେଉଁ କୁହାଯିବ ଆମର ଜନ୍ମ କେବେ ହେଲା, ନା ଆମେ ଅମକ ବର୍ଷରେ ଜନ୍ମ ହେଲେ, ତେଣୁ ଆମର କିଛି ଆଦି ରହିଛି, କିନ୍ତୁ ଭଗବାନଙ୍କର ଯେହେତୁ କିଛି ଆଦି ନାହିଁ, ତେଣୁ ତାଙ୍କୁ ଅନାଦି ବୋଲି କୁହାଯାଉଛି, ଏବଂ ସିଏ ହେଉଛନ୍ତି ମୂଳ ପୁରୁଷ ଅନାଦି ରାଦି ଗୋବିନ୍ଦ। ତେଣୁ ଏଇ ଯେହେତୁ ଆମେ ଭୌତିକ ଜଗତରେ ସବୁକିଛିର ମୂଳ ଅଛି, ସେଠୁ ସେଇଥିପାଇଁ ଆମେ କହୁଛୁ ଭଗବାନ କେବେ ଆସିଲେ, କେବେ ସୃଷ୍ଟି ହେଲେ, ତେଣୁକରି ସେଟାକୁ ବ୍ରହ୍ମା କହୁଛନ୍ତି ଯେ ଭଗବାନ ହେଉଛନ୍ତି ଅନାଦି, ତାଙ୍କର ଆଦି ନାହିଁ। ଆମେ ମଧ୍ୟ ଅନାଦି, ଯେହେତୁ ଭଗବାନଙ୍କ ଅଂଶ ହିସାବରେ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ସୀତା କହୁଛନ୍ତି ଯେ କ'ଣ, ନ ଜାୟତି ମିୟତି ବା କଦାଚିତ୍ ନାୟଂ ଭୂତ୍ୱା ଭବିତାବାନ ହୁଏ ଅଜୋ ନିତ୍ୟ ଶାଶ୍ୱତ ଏଂ ପରାଣ ନ ହନ୍ୟତ ହନ୍ୟ ହନ୍ୟତ ହନ୍ୟମାନ ଶରୀରେ। ଆମର ପ୍ରକୃତରେ ମୃତ୍ୟୁ ନାହିଁ କି ଜନ୍ମ ନାହିଁ, ନ ଜାୟତି ମିୟତି ବା କଦାଚିତ୍ ନାୟଂ ଭୂତ୍ୱା ଭବିତାବାନ ହୁଏ। ଆମର ଏମିତି କେତେବେଳେ ସମୟ ନଥିଲା ଯେ ଆମେ ସୃଷ୍ଟି ହେଲେ, ବା ଆମେ ଏମିତି କେତେବେଳେ ସମୟ ହେବନି ଯେ ଆମେ ରହିବାନି, ସବୁବେଳ ପାଇଁ ଆମେ ରହିବା ଏବଂ ଅତୀତରେ ମଧ୍ୟ ସବୁବେଳ ପାଇଁ ରହିଛେ। ଏବଂ ଆମେ ହେଉଛେ ଅଜ, ଆମ ପ୍ରକୃତରେ ଜନ୍ମ ନାହିଁ, ନିତ୍ୟ, ଆମେ ମଧ୍ୟ ନିତ୍ୟ ଭଗବାନ ଭଳି, ଆମେ ମଧ୍ୟ ନିତ୍ୟ ନ ଅନ୍ୟତେ ଅନ୍ୟମାନ। ତେଣୁ ଆମର ଶରୀରର ଯେତେବେଳେ ମୃତ୍ୟୁ ହେଇଯାଉଛି, ଆମ ଶରୀର ଯେତେବେଳେ ପତନ ହେଇଯାଉଛି, ସେତେବେଳେ ଆମର ପତନ ହେଉନି। ଏ କଥା ଭଗବାନ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଏଇ ବିଷୟରେ ସାଂଖ୍ୟ ଯୋଗରେ ବର୍ଣ୍ଣନା କରୁଛନ୍ତି, ଭଗବାନ କହୁଛନ୍ତି। ତେଣୁ ଆମେ ଭଗବାନ ଭଳି ଅନାଦି ରାଜ ଗୋବିନ୍ଦ ସର୍ବକାରଣ କାରଣ, କିନ୍ତୁ ଭଗବାନ ଆମ ଭିତରେ ତଫାତ ହେଉଛି କ'ଣ, ଭଗବାନ ହେଉଛନ୍ତି ସବୁ କାରଣର କାରଣ। କାରଣ ଆଉ କାର୍ଯ୍ୟ ଦୁଇଟି ଜିନିଷ ରହୁଛି। ଆମେ ଭୌତିକ ଜଗତରେ ଯାହା ସବୁ ଦେଖୁଛେ, ଯେଉଁ ସବୁ କାର୍ଯ୍ୟ ହେଉଛି, ଆମେ ଏଇ ଘରେ ବସିଛେ, ଏଇ ଯେଉଁ କାର୍ଯ୍ୟଟି ଘରଟି ହେଇଛି, କେମିତି ହେଇଛି, ତାର କାରଣ ସବୁ ରହିଛି, ଏମିତି ଇଟା ସିମେଣ୍ଟ ବାଲି ସବୁ ହେଇକି ତିଆରି ରହୁଛି କାରଣ। ଏଇ କାରଣରେ ଆମେ ଆଜି ଏଇ ଘରଟିରେ ବସିଛେ ବା ଘରଟି ସୃଷ୍ଟି ହେଇଛି, ତିଆରି ହେଇଛି। ତେଣୁ ଏଇଭଳି ଭାବରେ ଆମେ ଯେତେବେଳେ ଯାଇ ପହଞ୍ଚିବା, ଅନ୍ତିମ କାରଣ କ'ଣ, ଯାହାର ଆଉ କେହି କାରଣ ନାହାନ୍ତି, ସେ କାରଣ ହେଉଛନ୍ତି ଭଗବାନ କୃଷ୍ଣ। ପ୍ରଭୁପାଦ ମହାରାଜ ବର୍ଣ୍ଣନା କରିଛନ୍ତି, ଗୋଟେ ଉଦାହରଣ ଦେଇଛନ୍ତି, ଯେମିତି ଆମେ କହିବା ଆମର କାରଣ କିଏ, ଆମେ କେମିତି ଆସିଲେ, ଏ ଭୌତିକ ଜଗତ କେମିତି ଆସିଲେ, ନା ଆମର ବାପା ମା ହେଉଛନ୍ତି ଆମର କାରଣ। ତେଣୁ ତାଙ୍କର ଯଦି କାରଣ ଆମେ ପଚାରିବା କିଏ, ନା ତାଙ୍କର କାରଣ ହେଉଛନ୍ତି ତାଙ୍କର ବାପା ମା। ଏଇଭଳି ଭାବରେ ଅନ୍ତିମରେ ଆମେ ପହଞ୍ଚିବା ବ୍ରହ୍ମାଙ୍କ ପାଖରେ ପହଞ୍ଚିବା, ଯେ ବ୍ରହ୍ମାଙ୍କ ଠାରୁ ପ୍ରଥମେ ବ୍ରହ୍ମା ହେଉଛନ୍ତି ପ୍ରଥମ ସୃଷ୍ଟି ଜୀବ, ଯାହାଙ୍କୁ ସବୁ ଏଇ ସମସ୍ତ ଭୌତିକ ଜାଗା ସବୁ ସୃଷ୍ଟି ହେଇଛନ୍ତି। ତେଣୁ ବ୍ରହ୍ମାଙ୍କର କାରଣ କିଏ, ନା ଗର୍ଭଦୋଷ ବିଷ୍ଣୁ। ଗର୍ଭଦୋଷାଇ ବିଷ୍ଣୁ କଳ୍ପନ କାରଣ କିଏ ନା ସିଏ ହେଉଛନ୍ତି କାରଣ ଦୋଷାଇ ବିଷ୍ଣୁ। କାରଣ ଦୋଷାଇ ବିଷ୍ଣୁଙ୍କର କାରଣ କିଏ ସିଏ ହେଉଛନ୍ତି ସଂକର୍ଷଣ। ସଂକର୍ଷଣ ଠାରୁ ସେ ଆସୁଛନ୍ତି। ତେଣୁ ଏହିଭଳି ଭାବରେ ସଂକର୍ଷଣ ଆସୁଛନ୍ତି ଚାରି ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏମାନେ ସବୁ ଭଗବାନ ବଳରାମ ଠାରୁ ଆସୁଛନ୍ତି ଏବଂ ବଳରାମ କୃଷ୍ଣଙ୍କର ବିସ୍ତାର। ତେଣୁ ଅନ୍ତିମରେ ଆମେ ପହଞ୍ଚିବା ଭଗବାନ କୃଷ୍ଣଙ୍କ ପାଖରେ ଯିଏ ହେଉଛନ୍ତି ଅନ୍ତିମ କାରଣ ସର୍ବକାରଣ କାରଣ ବୋଲି କୁହନ୍ତି। ତେଣୁ ଆମେ ସମସ୍ତେ ନିର୍ଭର କରୁଛେ ଅନ୍ୟ ଜଣଙ୍କ ଉପରେ ନିର୍ଭର କରୁଛେ ବା ତାଙ୍କ ଉପରେ ପରାଧୀନ ହେଇକି ରହିଛେ ତାଙ୍କର ଅଧୀନରେ ଆମେ ରହିଛେ। କିନ୍ତୁ କୃଷ୍ଣ କାହାର ଯଦି ପ୍ରଶ୍ନ ପଚାରେ ଯେଉଁ କୃଷ୍ଣ କେଉଁଠି ଆସିଲେ ତାହେଲେ ଯାହାଙ୍କର କେହି କାରଣ ନାହାନ୍ତି ଏବଂ ଯିଏ ସମସ୍ତ କାରଣର କାରଣ ସିଏ ହେଉଛନ୍ତି ଭଗବାନ ସିଏ ହେଉଛନ୍ତି କୃଷ୍ଣ। ତେଣୁ ସେଥିପାଇଁ ଭାଗବତ ପ୍ରଥମ ସ୍କନ୍ଧରେ ସେ ତା ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେ କଥା କହିଛି ଭଗବାନ ହେଉଛନ୍ତି ସ୍ୱରାଟ ଭଗବାନ ହେଉଛନ୍ତି ସ୍ୱାଧୀନ ସିଏ କାହା ଉପରେ ଅଧୀନ କାହାର ଅଧୀନ ନୁହନ୍ତି। ଭଗବାନ ବହୁତ ଜାଗା ସୃଷ୍ଟି କରୁଛନ୍ତି ବା ଏସବୁ ବିରାଟ ବିଶ୍ୱ ସୃଷ୍ଟି ହେଇଛି ଅନେକ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ଅଛି ଏବଂ ଏହିଭଳି ଭାବରେ ସମସ୍ତ ଭୌତିକ ଜଗତ ସମଗ୍ର ସୃଷ୍ଟିର ଏକ ଚତୁର୍ଥାଂଶ ବୋଲି କୁହାଯାଉଛି। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ବିଷ୍ଟବ୍ୟାମିଦଂ କୃଷ୍ଣମ୍ ଏକାଂଶେନ ସ୍ଥିତ ଜଗତ ଏ ସମସ୍ତ ଭୌତିକ ଜଗତ ଇଏ ହେଉଛି ସମଗ୍ର ସୃଷ୍ଟିର ଚାରି ଭାଗରୁ ଭାଗେ। ତେଣୁ ଆର ତିନି ଗୁଣ ହେଉଛି ଚିତ୍ ଜଗତ ରହିଛି। ତେଣୁ ଏଇ ଯେଉଁ ସବୁ ସୃଷ୍ଟି ହେଉଛି ଭଗବାନ ତାହାର ଆଶ୍ରୟ ନେଇକି ସୃଷ୍ଟି କରୁଛନ୍ତି। ଭଗବାନ ସ୍ୱୟଂ ସେଟା କୁହାଯାଉଛି ଉପନିଷଦ ବର୍ଣ୍ଣନା କରାଯାଇ ନିତ୍ୟ ନିତ୍ୟାନାମ ଚେତନଶ୍ଚେତନାମ ଏକ ବହୁନାମ ଯୋ ବିଦଧାତି କାମା ଯୋଉ ଭଗବାନ ଆଉ ଆମ ଭିତରେ ବରାଶ ଶକ୍ତି ବିଧେୟ ସ୍ୱାଭାବିକ ଜ୍ଞାନ ବଳ କ୍ୟାସ ଦୁଇଟି ଶ୍ଳୋକ ଅଛି ମୁଁ ମିଶେଇଦେଲି। ଗୋଟେ ହେଉଛି ଏଇ ଯୋଉ କେମିତି ଭଗବାନଙ୍କର କୌଣସି କାହା ଉପରେ ନିର୍ଭର କରନ୍ତି ନାହିଁ ସେଟା ହେଉଛି ତାଙ୍କର ସବୁ ଯୋଉ ଶକ୍ତି ରହିଛି ଆମେ ଯୋଉ ଶକ୍ତି ପ୍ରାପ୍ତ ହେଇଛେ ଆମେ ଯୋଉ ମାନଙ୍କର ବର୍ତ୍ତମାନ କଥା କହିପାରୁଛେ ବା ବୁଝିପାରୁଛେ ଏଇସବୁ ଆମର ଗୋଟେ କିଛି ଆମେ କାହାଠୁ କିଛି ସେଇସବୁ ପ୍ରାପ୍ତ ହୋଇଛେ ସବୁ ଜିନିଷ। କିନ୍ତୁ ଭଗବାନ କୌଣସି ଶକ୍ତି ପ୍ରାପ୍ତ ହେଇଛନ୍ତି ନା ସିଏ ହେଉଛି ସ୍ୱାଭାବିକ ସିଏ ଆଉ କାହାଠୁ ପ୍ରାପ୍ତ ହେଇନାହିଁ ସେ ନିଜେ ନିଜ ତାଙ୍କ ପାଖରେ ରହିଛି ସ୍ୱୟଂ ତାଙ୍କ ପାଖରେ ସ୍ୱଶ୍ରେୟା ଶ୍ରେୟ ସେ ଯୋଉ କୁହାଯାଇଛି ସ୍ୱଶ୍ରେୟା ଶ୍ରେୟ ସେ ନିଜ ଉପରେ ହିଁ ଆଶ୍ରୟ କରିଛି ସେ ଆଉ କାହା ଉପରେ ଆଶ୍ରୟ କରିନାହାନ୍ତି ସେ ହେଉଛନ୍ତି ଭଗବାନ। କୁହାଯାଇଛି ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ସେ ହେଉଛନ୍ତି ଭଗବାନ ଯୋଉ ଆସୁଛନ୍ତି ତାଙ୍କୁ ଯଦି କୁହାଯିବ ତାଙ୍କର କାରଣ କିଏ ନା ତାଙ୍କର କେହି କାରଣ ନାହିଁ ନ ତସ କାର୍ଯ୍ୟ କାରଣ ଚ ବିଦ୍ୟତେ ନ ତଥା ସମସ୍ୟା ବ୍ୟଧିକ ଦୃଶ୍ୟତେ ତାଙ୍କ ସହିତ ମଧ୍ୟ କେହି ସମାନ ହେଇପାରିବେନି ନ ତଥା ସମସ୍ୟା ଅଭ୍ୟଧିକ ତାଙ୍କ ସହିତ କେହି ସମାନ ହେଇପାରିବେନି କି ତାଙ୍କଠୁ ଉନ୍ନତ ହେବା କଥା କ'ଣ କହିବ ନ ତଥା ସମସ୍ୟା ଅଭ୍ୟଧିକ ପରାଶ ଶକ୍ତି ବିଭେଦେଇବ ସ୍ୱେତି ଭଗବାନଙ୍କର ଶକ୍ତି ହେଉଛି ଅନେକ ରହିଛି ଏବଂ ସିଏ ହେଉଛି ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ସ୍ୱାଭାବିକ ଭାବରେ ଭଗବାନଙ୍କ ଜ୍ଞାନ ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେଇଛେ ବର୍ତ୍ତମାନ କଥା କହିପାରୁଛେ ଆମେ କେଉଁଠୁ ଗୁରୁଙ୍କ ପାଖକୁ ଯାଇକି ଆମେ କିଛି ଜ୍ଞାନ ପ୍ରାପ୍ତ ହେଇଛେ ବା ଏଇସବୁ ଶାସ୍ତ୍ର ଅଧ୍ୟୟନ କରି ଆମେ କିଛି ଜ୍ଞାନ ପ୍ରାପ୍ତ ହେଇଛେ କିନ୍ତୁ ଭଗବାନ ଯେଉଁ ଜ୍ଞାନ ପ୍ରାପ୍ତ ହେଇଛନ୍ତି ଆମେ କହିବେ ସେ ଗଲେ ଉଜ୍ଜୟିନୀ ଗଲେ ପାଠ ପଢ଼ିଲେ 64 ଦିନ ପଢ଼ିକି ସେ ଜ୍ଞାନ ପ୍ରାପ୍ତ ହେଲେ ନା ନା କେମିତି କାହିଁକି ନାହିଁ କାହିଁକି କହିବେ କାହିଁ ଆମେ କହିବା ସେ ତାଙ୍କ ସ୍ୱୟଂ ଜ୍ଞାନ ପ୍ରାପ୍ତ ହେଇଛନ୍ତି ନା ଆମେ ଦେଖିବା ଭାଗବତ ବର୍ଣ୍ଣନା କରାଯାଇଛନ୍ତି ଦଶମ ସ୍କନ୍ଧରେ ତୃତୀୟ ଅଧ୍ୟାୟରେ ଯେତେବେଳେ ଭଗବାନଙ୍କର ଆବିର୍ଭାବ କଥା ବର୍ଣ୍ଣନା କରାଯାଉଛି ଭଗବାନ ଆବିର୍ଭାବ ହେଉଛନ୍ତି ବସୁଦେବ କଂସର ବନ୍ଦୀ ଘରେ ବସୁଦେବକୁ ଦେବଙ୍କର ଗୃହରେ ସେ ଜନ୍ମ ଆସୁଛନ୍ତି କିଭଳି ଆସୁଛନ୍ତି ନା ଚତୁର୍ବାହୁ ଧରିକି ପ୍ରକାଶ ଶଙ୍କ ଚକ୍ର ଗଳା ପର୍ବନ ଧରିକି ପ୍ରକାଶ ହେଇଛନ୍ତି ଭଗବାନ ଏବଂ ସେ ଯେତେବେଳେ ପ୍ରକାଶ ହେଉଛନ୍ତି ସେତେବେଳେ ସେ କହୁଛନ୍ତି ଯେ ତମେ ପୂର୍ବ ଜନ୍ମରେ ତମେ ଥିଲ ସୁତପା ଥିଲ ବସୁଦେବ ଥିଲେ ସୁତପା ଏବଂ ମାତା ଦେବକୀ ଥିଲେ କୃଷ୍ଣୀ ଥିଲେ ଏବଂ ସେ 12,000 ବର୍ଷ ଧରି ତପସ୍ୟା କରିଥିଲ ତେଣୁ ମୁଁ ତମ ପାଖରେ ଯେତେବେଳେ ଆବିର୍ଭାବ ହେଇଥିଲି ସେତେବେଳେ ତମେ ଚାହିଁଥିଲ ମୋ ଭଳି ଗୋଟେ ପୁତ୍ର ପାଇବା ପାଇଁ ତେଣୁ ମୁଁ ତମର ପୁତ୍ର ହେଇକି ସେତେବେଳେ ଆସିଥିଲି ପ୍ରଥମେ ଆସିଥିଲି ତମର ଗର୍ଭରେ ଆସିଥିଲି କୃଷ୍ଣୀ ଗର୍ଭ ଆମ ନାମ ହେଇଥିଲା କୃଷ୍ଣୀ ଗର୍ଭ ତାପରେ ପୁଣି ତମେ ଅଦିତି ଏବଂ କଶ୍ୟପ ହେଇକିରି ମୋତେ ଆହ୍ୱାନ କରିଥିଲ ତେଣୁ ମୁଁ ତମର ପୁତ୍ର ହିସାବରେ ବାମନ ରୂପରେ ଆସିଥିଲି ବାମନ ଅବତାରରେ ଆସିଥିଲି ବର୍ତ୍ତମାନ ମୁଁ କୃଷ୍ଣ ରୂପେ ଆସୁଛି
ଏଇଭଳି ଭାବେ ତମ କଥା ମନେ ପକେଇଦେବା ପାଇଁ ମୁଁ ଏଇ ରୂପରେ ଆବିର୍ଭାବ ହେଇଛି। ତାପରେ ପୁଣି ସେ ଛୋଟ ପିଲା ହେଇଯାଇଛି। ତେଣୁ ଭଗବାନଙ୍କୁ କିଏ ଜ୍ଞାନ ପ୍ରଦାନ କରିଛନ୍ତି? ଭଗବାନ ଯୋଉ ଯାଇଛନ୍ତି ଉଜ୍ଜୟିନୀ ଜ୍ଞାନ ପାଇବା ପାଇଁ, ସେଇଟା ହଉଛି ଆମମାନଙ୍କୁ ଶିକ୍ଷା ଦେବା ପାଇଁ, ଯେ ଆମର ଯେତେ ଜ୍ଞାନ ଥିଲେ ମଧ୍ୟ ଆମେ ଜଣେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେଇଭଳିଆ ଉପଦେଖନ୍ତି ଯେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଯୋଉ ଆମେ ଜଣେ ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ ନିଜ ଚେଷ୍ଟାରେ ସେ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ଆମେ ଜଣେ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପ୍ରଶ୍ନ ପଚାରି ତାଙ୍କ ସେବା କଲେ ଆମେ ଏଇ ଅପ୍ରାକୃତ ଜ୍ଞାନ ବିଷୟରେ ଆମେ କିଛି ଜାଣିପାରିବା। ତେଣୁ ଭଗବାନ ଏଇ ଜ୍ଞାନଟି ଦେବା ପାଇଁ, ଯେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଗୁରୁ ଗ୍ରହଣ କରାଯାଏ, ସେଥିପାଇଁ ସିଏ ଯାଇକିରି ଗୁରୁ ଗ୍ରହଣ କରିଛନ୍ତି। ଉଜ୍ଜୟିନୀରେ ଭଗବାନ ଯାଇକିରି କାହାକୁ ଗଲେ, ଏଇ ଯୋଉ ଆମର ସାନ୍ଦିପନି ମୁନି, ସାନ୍ଦିପନି ମୁନିଙ୍କ ଆଶ୍ରମ ଯାଇ ସେଠି ସେ 64 ଦିନରେ ସମସ୍ତ ଜ୍ଞାନ ସେ ପ୍ରାପ୍ତ ହେଇଛନ୍ତି। 64 କଳା ଯୋଉ ରହିଛି ସବୁ ଜ୍ଞାନ 64 ଦିନରେ ସେ ପ୍ରାପ୍ତ ହେଇଛନ୍ତି। ଆମର ଜୀବ ଗୋସ୍ୱାମୀ ଲେଖିଛନ୍ତି ତାଙ୍କର ସନ୍ଦର୍ଭରେ, ଯେ ଭଗବାନ ଯେତେବେଳେ କୃଷ୍ଣଙ୍କୁ ଯେତେବେଳେ ଜ୍ଞାନ ଦେଉଛନ୍ତି ସାନ୍ଦିପନି ମୁନି, ତାଙ୍କର ଯୋଉ ବିଭିନ୍ନ ପ୍ରକାର ଡାଉଟ୍ ଅଛି, ଆମର ଶାସ୍ତ୍ରରେ ବହୁତ ପ୍ରକାର କୋଶ୍ଚିନ୍ ବର୍ତ୍ତମାନ ପଚରାଯିବ, କୋଶ୍ଚିନ୍ ଆନ୍ସର ସେସନ୍ ହବ, ଅନେକ ପ୍ରକାର କୋଶ୍ଚିନ୍ ଆସିବ, ଅନେକ ପ୍ରକାର ସନ୍ଦେହ ରହିଛି ସମସ୍ତଙ୍କର, ଆମର ମଧ୍ୟ ବହୁତ ସନ୍ଦେହ ରହିଛି। ତେଣୁ ସେହିଭଳି ଭାବରେ ସାନ୍ଦିପନି ମୁନିଙ୍କର ବହୁତ ମଧ୍ୟ ସନ୍ଦେହ ଅଛି, ଶାସ୍ତ୍ରରେ ବହୁତ ଜିନିଷ ବିପର୍ଯ୍ୟ ଜିନିଷ ଭଳିଆ ଲାଗିବ, ଏସବୁ ଜିନିଷ ଜୀବ ଗୋସ୍ୱାମୀ ତାଙ୍କର ସନ୍ଦର୍ଭରେ ସମାଧାନ କରିଛନ୍ତି। ତେଣୁ ସାନ୍ଦିପନି ମୁନିଙ୍କର ମଧ୍ୟ ସେହିଭଳି ଭାବରେ ବହୁତ ସନ୍ଦେହ ଥିଲା, ଶାସ୍ତ୍ର ବିଷୟରେ ଜାଣିବା ପାଇଁ ଜ୍ଞାନ ବି ସନ୍ଦେହ ରହିଛି। ତେଣୁ ସିଏ ଯେତେବେଳେ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି କୃଷ୍ଣ ବଳରାମଙ୍କୁ, ସେତେବେଳେ ତାଙ୍କର ସବୁ ସନ୍ଦେହ ମୋଚନ ହେଇଯାଉଛି, ଭଗବାନଙ୍କୁ ଜ୍ଞାନ ପ୍ରଦାନ କରି ତାଙ୍କ ନିଜର ସନ୍ଦେହ ମୋଚନ ହେଇଯାଉଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଜ୍ଞାନ ବଳ କ୍ରିୟା ସବୁକିଛି ସ୍ୱାଭାବିକ। ଏମିତି ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେ ଯେଉଁ ଆମେ ଦେଖୁଛେ, ଆମେ ଗୋଟେ ଚିତ୍ର କରିବା ପାଇଁ ହେଲେ ଆମର ଏଇଠି ମହାପ୍ରଭୁଙ୍କର ଚିତ୍ର ଅଛି କରାହେଇଛି, ଚିତ୍ର ଫଟୋ ରହିଛି, ଆମେ ଚିତ୍ର କରିବା ପାଇଁ ହେଲେ ଆମର ଏସବୁ ଆବଶ୍ୟକ, ତୁଳି ଦରକାର, ରଙ୍ଗ ଦରକାର, ଏସବୁ ଜିନିଷ ଦରକାର ହେଉଛି। କିନ୍ତୁ ଭଗବାନ ଯେଉଁ ରଙ୍ଗ କରୁଛନ୍ତି, ଭଗବାନ ଯେଉଁ ଯେତେବେଳେ ଚାହୁଁଛନ୍ତି ରଙ୍ଗ କରିବା ପାଇଁ ଚିତ୍ର କରିବା ପାଇଁ କିଭଳି କରୁଛନ୍ତି, ସକାଳୁ ଉଠିଲା ବେଳକୁ ସାଙ୍ଗେ ସାଙ୍ଗେ ସବୁ ହେଇଯାଉଛି, ବିଭିନ୍ନ ରଙ୍ଗର ଫୁଲ ଫୁଟିଯାଉଛି, ଧଳା, ହଳଦିଆ, ନାଲି, ଏଭଳି ଭାବରେ ଅନେକ ସୁନ୍ଦର ଅନେକ ପ୍ରକାର ରଙ୍ଗର ଫୁଲ ଫୁଟିଯାଉଛି। ଏଇଟାକୁ କିଏ ରଙ୍ଗ କରୁଛି? ଭଗବାନଙ୍କ ଇଏ ହେଉଛି ସ୍ୱାଭାବିକ ବଳ, ସବୁକିଛି ଭଗବାନ କାହା ଉପରେ ନିର୍ଭର କରନ୍ତି ନାହିଁ, ଏଥିରୁ ଆମେ ଜାଣିବା। ନିତ୍ୟ ନିତ୍ୟାଣାମ ଚେତନ ଚେତନାମ ଏକ ବହୁନାମ ଯୋଗ ଦାତି କାମା, ଆମେ ଆମେ ହେଉଛେ ନିତ୍ୟ, ଭଗବାନ କହିଛନ୍ତି ନା ଆମେ ଅଜ ନିତ୍ୟ ଶାଶ୍ୱତ, ଆମେ ହେଉଛେ ନିତ୍ୟ, ନିତ୍ୟ ମାନେ ଆମେ ଆଗରୁ ଥିଲେ ବର୍ତ୍ତମାନ ଅଛେ ଏବଂ ପରେ ମଧ୍ୟ ରହିବା, ଯଦିଓ ଏ ଶରୀର ଚାଲିଯିବ କିନ୍ତୁ ଆମେ ଆତ୍ମା ରୂପରେ ସବୁବେଳ ପାଇଁ ରହିବା। କିନ୍ତୁ ଯଦିଓ ଆମେ ନିତ୍ୟ ଏବଂ ଭଗବାନ ମଧ୍ୟ ନିତ୍ୟ, କିନ୍ତୁ ଭଗବାନଙ୍କୁ ଏକ ବଚନରେ କୁହାଯାଉଛି, ଆମକୁ ବହୁ ବଚନରେ କୁହାଯାଉଛି, ନିତ୍ୟ ନିତ୍ୟାନାମ ଏବଂ ଚେତନ ଚେତନ ନାମ, ଆମ ସମସ୍ତଙ୍କର ଚେତନା ଅଛି, ଯେଉଁଥିପାଇଁ କି ଆମେ କଥା କହିପାରୁଛେ, କଥା ଶୁଣିପାରୁଛେ, କଥା ମନେ ରଖିପାରୁଛେ ବା ବୁଝିପାରୁଛେ, ଏସବୁ ଚେତନାର କଥା। ତେଣୁ ନିତ୍ୟ ନିତ୍ୟାନାମ ଚେତନ ଚେତନ ନାମ ଏକ ବହୁ ନାମ ଯୋଉ ବିଧାତି କାମା, କିନ୍ତୁ ତଫାତ କ'ଣ ଭଗବାନ ଆଉ ଜୀବ ଭିତରେ ତଫାତ କ'ଣ? ଭଗବାନ ହେଉଛନ୍ତି ଏକ ଏବଂ ଜୀବ ହେଉଛନ୍ତି ବହୁ ଅନେକ, ଅନନ୍ତ, ସେ ଅନନ୍ତା କଳ୍ପତେ, ଆମେ ହେଉଛେ ଅନନ୍ତ ଜୀବ, କିନ୍ତୁ ସମସ୍ତଙ୍କର ଆମ ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ରହିଛି ଏକ ବହୁନାମ ଯୋଉ ବିଧାତି କାମା, ଆମର ଯାହାର ଯାହା ଆବଶ୍ୟକତା, ଆମେ ସମସ୍ତେ ଏଠି ଏତେ ଲୋକ ଅଛେ, ଆଉ ପୃଥିବୀ ସାରା କିଏ ସବୁ ଅଛନ୍ତି, ଖାଲି ମନୁଷ୍ୟମାନେ ନୁହନ୍ତି, ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଯାହାର ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଯାହାର ଯାହା ସବୁ ଆବଶ୍ୟକତା ରହୁଛି, ଏମିତି ଅନେକ ଜନ୍ମ ଧରିକି ସବୁ ସେସବୁ କିଏ ଯୋଗାଉଛି ନା? ସେଇ ଭଗବାନ ଯୋଗାଉଛନ୍ତି ଏକ ବହୁନାମ ଯୋଉ ବିଧାତି କାମା। ତେଣୁ ଭଗବାନଙ୍କର ଚିନ୍ତା ନାହିଁ ସେ କେଉଁଠୁ ଆଣିବେ ସବୁ, କେଉଁଠୁ ଏତେ ଟଙ୍କା ଆଣିବେ, କେଉଁଠୁ ଏତେ ଧନ ଆଣିବେ, କେଉଁଠୁ ଏତେ ଶସ୍ୟ ଆଣିବେ, ଏସବୁ ଜିନିଷ ଭଗବାନ ଚିନ୍ତା କରୁନାହାନ୍ତି, ସେ ଯେତେବେଳେ ଚାହୁଁଛନ୍ତି ସବୁ ସୃଷ୍ଟି ହେଇଯାଉଛି। ଏଇଟା ହେଉଛି ଭଗବାନଙ୍କର ସ୍ୱରାଟ ବା ଭଗବାନ ହେଉଛନ୍ତି ସ୍ୱତନ୍ତ୍ର, ଭଗବାନ କାହା ଉପରେ ନିର୍ଭର କରନ୍ତି ନାହିଁ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥ ଶ୍ରୋତା କହୁଛନ୍ତି ଯେ ଜୀବ ଆଉ ଆମ ଯୋଉ ଭଗବାନଙ୍କ ଭିତରେ ତଫାତ ହେଉଛି ଯେ ଭଗବାନ ସବୁକିଛି ମନେ ରଖୁଛନ୍ତି। ଭଗବଦ୍ଗୀତା 4th ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଏଇ ଯୋଉ ଜ୍ଞାନ ଭଗବଦ୍ଗୀତାରେ ଭଗବାନ ଦେଇଛନ୍ତି ଅର୍ଜୁନକୁ, ସେ କହୁଛନ୍ତି ଇମାମ ବିଭସିତ ଯୋଗଂ ପ୍ରତ୍ୟବାନ ଅହମ ଅଭୟମ, ମୋ ଏଇ ଯୋଉ ଜ୍ଞାନ, କେତେ ଜଣ କୁହନ୍ତି ଯେ ଭଗବଦ୍ଗୀତାର ଜ୍ଞାନ 5000 ବର୍ଷ ତଳେ ଭଗବାନ କହିଥିଲେ ଆଉ ବର୍ତ୍ତମାନ ତାର କିଛି ନାହିଁ, ବର୍ତ୍ତମାନ ତାର କିଛି ଉପଯୁକ୍ତ ନାହିଁ, ବର୍ତ୍ତମାନ ଯୁଗରେ ବର୍ତ୍ତମାନ ସେ ଆଉଟଡେଟେଡ଼ ହେଇଗଲାଣି ବୋଲି କୁହାଉଛି, କେତେ ଜଣ କହନ୍ତି। କିନ୍ତୁ ତାଙ୍କର ସେ ପ୍ରଶ୍ନର ଉତ୍ତର ଭଗବାନ ଦେଇଛନ୍ତି ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ। ଭଗବାନ କହୁଛନ୍ତି ଏଇ ଯୋଉ ଜ୍ଞାନ ମୁଁ ତମକୁ ଏବେ ଦେଉଛି ତା ନୁହଁ, ଏ ଜ୍ଞାନ ଇମଂ ବିବସତି ଯୋଗଂ ପ୍ରତ୍ୟବାନ ଅହମ୍ ଅବ୍ୟୟମ୍। ବ୍ୟବସାନ କହିଲେ ସୂର୍ଯ୍ୟ ଦେବତା ବ୍ୟବସାନ, ସୂର୍ଯ୍ୟରେ ଯଦି ଜୀବନ ଅଛି ତାହେଲେ ବୈଜ୍ଞାନିକ ମାନେ ସେଟାକୁ ବିଶ୍ୱାସ କରିବେ ନାହିଁ, କିନ୍ତୁ ସୂର୍ଯ୍ୟରେ ଜୀବନ ଅଛି। ସୂର୍ଯ୍ୟ ଦେବତା ହେଉଛନ୍ତି ବ୍ୟବସାନ, ଯିଏକି କଶ୍ୟପଙ୍କର ପୁତ୍ର ଆଦିତ୍ୟ, ସେ ଜଣେ ଆଦିତ୍ୟ ଆଦିତ୍ୟଙ୍କର ପୁତ୍ର, ତେଣୁ ସେଇ ଆଦିତ୍ୟ ବ୍ୟବସାନକୁ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି। କେବେ ପ୍ରଦାନ କରିଛନ୍ତି? ପ୍ରଭୁପାଦ ମହାରାଜ ହିସାବ କରୁଛନ୍ତି ଯେ 12,04,00,000 ବର୍ଷ ପୂର୍ବେ ଏହି ଜ୍ଞାନଟି ଦିଆଯାଇଛି। ତେଣୁ ବର୍ତ୍ତମାନ ସାଧାରଣ ଲୋକମାନେ କହିବେ ଯେ ସାଧାରଣତଃ ଯେଉଁମାନେ ବର୍ତ୍ତମାନ ବୈଜ୍ଞାନିକ ମାନେ ଅନେକ ଯଦି 50 ବର୍ଷ ତଳ ଜ୍ଞାନ ଯଦି କୁହାଯିବ ତାଙ୍କୁ ନେବା ପାଇଁ, ସେମାନେ କହିବେ ନାହିଁ ବର୍ତ୍ତମାନ ସେଟା ଚେଞ୍ଜ ହେଇଗଲାଣି, ନୂଆ ଜ୍ଞାନ ଆମେ ଦଉଛୁ, ନୂଆ ଇନଭେନ୍ସନ୍ କରି ନୂଆ ଜ୍ଞାନ ଦଉଛୁ। କିନ୍ତୁ ଭଗବାନ କହୁନାହାନ୍ତି ମୁଁ ତମକୁ ବର୍ତ୍ତମାନ ନୂଆ ଜ୍ଞାନ ଦଉଛି, ଭଗବାନ କହୁଛନ୍ତି ସେଇ ଯୋଉ ଜ୍ଞାନ ମୁଁ ଦେଇଥିଲି ସୂର୍ଯ୍ୟ ଦେବତା ବ୍ୟବସାୟଙ୍କୁ ଦେଇଥିଲି, ମୁଁ ବର୍ତ୍ତମାନ ସେଇ ଜ୍ଞାନ ତମକୁ ଆଉ ଥରେ ଦଉଛି। ସହେ ମାୟା ଯୋଗ ପ୍ରୋକ୍ତ ପୁରାତନ ଭକ୍ତ ସିମି ସକାଚେତି ରହସ୍ୟ ନିହିତ। ଯୋଗ ପ୍ରୋକ୍ତ ପୁରାତନ, ସେଇ ପୁରାତନ ଯୋଗ ଯୋଉ ଜ୍ଞାନ ମୁଁ ବ୍ୟବସାୟଙ୍କୁ ଦେଇଥିଲି ସେଇଟାକୁ ବର୍ତ୍ତମାନ ମୁଁ ତମକୁ ଦଉଛି। ତେଣୁ ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି ଯେ କେମିତି ଏଇଟା ସମ୍ଭବ, ଅପରମ ଭଗବତ ଜନ୍ମ ପରମ ଜନ୍ମ ବିବସତ କଥମ ବିଜାନିଆନ୍ତ ମା ଯୋଉ ପ୍ରୋକ୍ତବାଣୀଟି, ଆପଣଙ୍କ ତ ଜନ୍ମ ଏବେ 5,000 ବର୍ଷ ତଳର କଥା, ସୂର୍ଯ୍ୟ ଦେବତା ବ୍ୟବସାୟ ସହିତ 40,000,000,000 ବର୍ଷ ତଳ କଥା, ତାହେଲେ ଆପଣ କେମିତି ତାଙ୍କୁ ଜ୍ଞାନ ଦେଲେ? ନା ଭଗବାନ ତାର ଉତ୍ତର ଦେଇଛି, ବହୁନି ମେ ବ୍ୟତୀତାନି ଜନ୍ମାନି ତବ ଚାର୍ଜନ ତାନ୍ୟ ବେଦ ସର୍ବାଣୀ ନତଙ୍ଗ ବେଦ ପରନ୍ତବ। ଆମେ ଏଇଭଳି ଭାବରେ ଅନେକ ଜନ୍ମ ବିତେଇ ଦେଇଛେ କିନ୍ତୁ ମୁଁ ସବୁ ମନେ ରଖିଛି, କିନ୍ତୁ ତମେ ସେଟାକୁ ଭୁଲି ଯାଇଛ। ଏ ପ୍ରଭୁପାଦ ମହାରାଜ ତାଙ୍କ ଭାରତରେ ସେ ଶ୍ଳୋକଟିକୁ ଉଦ୍ଧାର କରିଛନ୍ତି। ତେଣୁ ସେ କହୁଛନ୍ତି ଯେ ଭଗବାନଙ୍କର ଯୋଉ ଶରୀର, ସେ ଶରୀର ହେଉଛି ସଚ୍ଚିଦାନନ୍ଦମୟ ଶରୀର, ତେଣୁ ସେ ଅତୀତରେ କ'ଣ କରିଥିଲେ, ବର୍ତ୍ତମାନ କ'ଣ କରୁଛନ୍ତି, ଭବିଷ୍ୟତରେ କ'ଣ କରିବେ, ସେସବୁ ଜ୍ଞାନ ତାଙ୍କର ଅଛି। ଭଗବତ ସପ୍ତମ ଅଧ୍ୟାୟରେ ସେ କଥା ସେ ଭଗବାନ କହିଛନ୍ତି ଯେ ବେଦାହାମ ସମତୀତାଣି ବର୍ତ୍ତମାନାନି ଚାର୍ଜନ ଭବିଷ୍ୟାଣି ଚ ଭୂତାନି ମାନ୍ତୁ ବେଦନ କଶ୍ଚନ। ଭଗବାନ ସବୁକି ଜାଣନ୍ତି, ଅତୀତରେ କ'ଣ ହେଇଥିଲା, ବର୍ତ୍ତମାନ କ'ଣ ହେଉଛି ଏବଂ ଭବିଷ୍ୟତରେ କ'ଣ ହବ ଭଗବାନ ସବୁ ଜାଣୁଛନ୍ତି, କିନ୍ତୁ ଭଗବାନ କେହି ଜାଣିପାରିବେ ନାହିଁ। ତେଣୁ ଏଥିରେ ଆମେ ଜାଣିବା ପ୍ରଭୁପାଦ ମହାରାଜ କହୁଛନ୍ତି ଅର୍ଜୁନଙ୍କ ଭଳି ଏତେ ଉନ୍ନତ ଭକ୍ତ ମଧ୍ୟ ସିଏ ସବୁ ଭୁଲି ଯାଉଛନ୍ତି ତା ପୂର୍ବ ଜନ୍ମ, ଆମ କଥା ଆଉ କ'ଣ କୁହାଯିବ। ତେଣୁ ଏହିଭଳି ଭାବରେ ଆମେ ଦେଖିବା ଯେ ଭଗବାନ କାହା ଉପରେ ନିର୍ଭରଶୀଳ ନୁହନ୍ତି, କିନ୍ତୁ ଆମେ ଆଉ 15 ମିନିଟ୍ କହିବା, 15 ମିନିଟ୍ କଲେ ପ୍ରଭୁ ଟିକେ କହିବେ। ତେଣୁ ଆମେ ଦେଖିବା ଯଦିଓ ଭଗବାନଙ୍କର ଆମେ ଯେଉଁ କହିଛେ ଭଗବାନଙ୍କର ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେ ବେଦି ତତ୍ତ୍ଵତ, ଭଗବାନଙ୍କର ସବୁକିଛି ତତ୍ତ୍ୱରେ ରହିଛି, ତାକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ। ତେଣୁ ଜଣେ ପ୍ରଶ୍ନ ପଚାରିବ ତାହେଲେ ଭଗବାନ ତ କାହା ଉପରେ ନିର୍ଭର କରନ୍ତି ନାହିଁ, କିନ୍ତୁ ପୁଣି କେମିତି ଭଗବାନ ନିର୍ଭର କରୁଛନ୍ତି, କ'ଣ ନିର୍ଭର କରୁଛନ୍ତି? ନା ଦେଖନ୍ତୁ ସବୁ କଥା ଭାଗବତରେ ସବୁ ବର୍ଣ୍ଣନା କରାଯାଇଛି। ଯେତେବେଳେ ବର୍ଣ୍ଣନା କରାଯାଉଛି ଯେତେବେଳେ ମା ଯଶୋଦା ମାତାଙ୍କ ପାଖରେ ସିଏ କନ୍ଦନ କରୁଛନ୍ତି, ମାନେ ସକାଳେ ଯେତେବେଳେ ଭଗବାନ ଯେତେବେଳେ ଆମର କାର୍ତ୍ତିକ ମାସରେ ସେ ଲୀଳାଟି ବର୍ଣ୍ଣନା କରାଯିବ, ଦାମୋଦର ଲୀଳାଟି ବର୍ଣ୍ଣନା କରାଯିବ, କାର୍ତ୍ତିକ ମାସରେ ଦାମୋଦର ଲୀଳା ଯେଉଁ ଆମର ଆସିବ, କ'ଣ ଯେଉଁ ବାଣ ଫୁଟା ହେଉଛି ଦୀପାବଳି ଦିନ ମାତା ଯଶୋଦା କ'ଣ କରୁଛନ୍ତି ନା ସକାଳୁ ଉଠି ଦଧି ବନ୍ଧନ କରୁଛନ୍ତି। ତେଣୁ ଭଗବାନ ସବୁ ତାଙ୍କୁ କ୍ଷୁଧା ଲାଗୁଛି, ଭଗବାନଙ୍କୁ ଭଗବାନ ତ କାହାକୁ ନିର୍ଭର କରୁନାହାନ୍ତି, ପୁଣି ଭଗବାନ କେମିତି କ୍ଷୁଧା ଆସିଲା ସେ ପ୍ରଶ୍ନରେ ଆସିବ। ଆମର ବର୍ଣ୍ଣନା କରାଯାଇଛି ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେ ଗୋଟିଏ ଖାଲି ଉଦାହରଣ ଦେଇକି ମୁଁ ମୋର କଥାକୁ ବିଶ୍ରାମ ଦେବି। ଯେ ଆମର କହିଯାଉଛି ଭଗବାନ କାହା ଉପରେ ନିର୍ଭର କରନ୍ତି ନାହିଁ, ପୁଣି କେମିତି ନିର୍ଭର କରୁଛନ୍ତି? ଯେତେବେଳେ ଦୁର୍ବାସା ଭାଗବତ ନବମ ସ୍କନ୍ଧରେ ସେ କଥା ରହିଛି, ଯେତେବେଳେ ଦୁର୍ବାସା ଅମ୍ବରୀଶ ମହାରାଜଙ୍କ ପ୍ରତି ଅପରାଧ କରିଛନ୍ତି, ଅମ୍ବରୀଶ ମହାରାଜଙ୍କୁ ତାଙ୍କୁ ହତ୍ୟା କରିବା ପାଇଁ ନିଜର ଗୋଟେ ଜଟା ଛିଣ୍ଡେଇକି କପାଡ଼ି ଦେଇଛନ୍ତି, ସେ ଗୋଟେ ଅଗ୍ନି ରାକ୍ଷସ ରୂପରେ ଯାଇକି ତାଙ୍କୁ ଜାଳିବା ପାଇଁ ବସିଥିଲେ, ସେ କିନ୍ତୁ ଅମ୍ବରୀଶ ମହାରାଜ ଜାଣିପାରିଲେନି, କିନ୍ତୁ ନିଜେ ନଷ୍ଟ ହେଇଗଲେ। ତେଣୁ ଅମ୍ବରୀଶ ମହାରାଜଙ୍କୁ ଭଗବାନଙ୍କର ସୁଦର୍ଶନ ଚକ୍ର ଯେଉଁ ରକ୍ଷା କରୁଛନ୍ତି, ସିଏ ଗୋଡ଼େଇଲେ ଦୁର୍ବାସାମୁନିଙ୍କୁ ପଛରେ, ଏବଂ ଦୁର୍ବାସାମୁନି ଯୁଆଡ଼େ ଗଲେ ମଧ୍ୟ କେହି ତାଙ୍କୁ ରକ୍ଷା କରିପାରିଲେନି, ଏବଂ ଅନ୍ତିମରେ ଯେତେବେଳେ ବୈକୁଣ୍ଠ ଲୋକକୁ ଯାଉଛନ୍ତି ସେଇ ବୈକୁଣ୍ଠ ଲୋକରେ ଭଗବାନ ମଧ୍ୟ ରକ୍ଷା କରିପାରିନାହାନ୍ତି, ଭଗବାନ ତ ସରାଟ ତାଲୁକୁ ସେ କାହିଁ ରକ୍ଷା କରିପାରିଲେନି। ଭଗବାନ କହୁଛନ୍ତି କ'ଣ, ଅହମ୍ ଭକ୍ତ ପରାଧୀନ ଇଏ ସ୍ୱତନ୍ତ୍ର ଇବ ଦ୍ୱିଜ ସାଧୁ ହୃଦୟ ଭକ୍ତ ଭକ୍ତ ଜଣ। ଇବ ଶବ୍ଦ ଭଗବାନ ସେଥିପାଇଁ ଆଚାର୍ଯ୍ୟ ମାନେ କହୁଛନ୍ତି ଇବ ଅର୍ଥ ହଉଛି ପରି, କିନ୍ତୁ ପ୍ରକୃତରେ ସେ ପରାଧୀନ ନୁହନ୍ତି, ପରାଧୀନ ଭଳି ଲାଗୁଛନ୍ତି। ସେଥିପାଇଁ କହୁଛନ୍ତି ଅହମ୍ ଭକ୍ତ ପରାଧୀନ, ମୁଁ ହଉଛି ଭକ୍ତ ପରାଧୀନ, ହି ଅସ୍ୱତନ୍ତ୍ର ଇବ ଦିଜ ଅସ୍ୱତନ୍ତ୍ର, ମୁଁ ସ୍ୱତନ୍ତ୍ର ନୁହଁ, ସ୍ୱତନ୍ତ୍ର ନୁହଁ ଭଳି ଇବ ଶବ୍ଦ ବ୍ୟବହାର କରାଯାଇଛି। ଭଗବାନ ଯଦିଓ ସ୍ୱତନ୍ତ୍ର କିନ୍ତୁ ସେ କହୁଛନ୍ତି ମୁଁ ଅସ୍ୱତନ୍ତ୍ର ଇବ ଅସ୍ୱତନ୍ତ୍ର ଭଳି, ନା କାରଣ ମୁଁ ହଉଛି ଭକ୍ତର ଅଧୀନରେ ରହିଛି। ଇଏ ହଉଛି ଭଗବାନଙ୍କ ଭକ୍ତ ବତ୍ସଳତା, ଭକ୍ତ ବତ୍ସଳତା। ଆମ ଭାଗବତ ବର୍ଣ୍ଣନା କରାଯିବ ଦଶମ ସ୍କନ୍ଧର ଏକାଦଶ ଅଧ୍ୟାୟରେ ସାତ ଶ୍ଳୋକରେ ଯେ ଗୋପୀ ଭି ସ୍ତୁଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ ତତ୍ ବସୁ ଦାରୁ ଯନ୍ତ୍ରବ। ଭଗବାନ କୁହାଯାଉଛି ସ୍ୱତନ୍ତ୍ର, ଭଗବାନ କାହା ଉପରେ ନିର୍ଭର କରନ୍ତି ନାହିଁ, କିନ୍ତୁ ପୁଣି ଭଗବାନ ଲୀଳାରେ ଆମେ ଦେଖିବା ଭଗବାନ ହଉଛନ୍ତି ଦାରୁ ଯନ୍ତ୍ରବ। ଭଗବାନ ଅନ୍ୟ ଉପରେ ଏଭଳି ନିର୍ଭରଶୀଳ ହେଇଛନ୍ତି ଦାରୁ ଯନ୍ତ୍ରବତ, ଯେମିତି ଗୋଟେ କଣ୍ଡେଇ ନଚା, କଣ୍ଡେଇଟିକୁ ବିଭିନ୍ନ ତାର ସୂତାରେ ସବୁ ବାନ୍ଧିକି ରଖିଥିବ, ତାକୁ ନଚଉଥିବ। କଣ୍ଡେଇ ନଚା ମାନେ ଦେଖିଥିବେ, ତାର ଯେଉଁଭଳି ଭାବରେ କଣ୍ଡେଇ ନଚା ତାର ସୂତାକୁ ଟାଣିବ, ତାର ହାତକୁ ଟେକିବ, ସେ ହାତ ଟେକିବ, ହାତକୁ ପକାଇଲେ ସେ ହାତ ପଡ଼ିବ, ଏଇଭଳି ଭାବରେ ଭଗବାନ। ସେଥିପାଇଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଦାରୁ ଯନ୍ତ୍ରବତ, ଯେମିତି ଜଣେ କଣ୍ଡେଇ ନଚା ସେ କଣ୍ଡେଇକୁ ଯେମିତି ନଚା, ସେଇଭଳି ଭାବରେ କୃଷ୍ଣକୁ ନଚଉଥିଲେ କେଉଁମାନେ ନା ଗୋପୀ ହିଁ ସ୍ତୁଭିତ ନୃତ୍ୟ, ଗୋପୀମାନେ ଭଗବାନଙ୍କୁ ତାଙ୍କୁ ଦାରୁ ଯନ୍ତ୍ର ସେଭଳି ତାଙ୍କ ଅଧୀନରେ ତାଙ୍କ ବସ ହେଇଯାଇଥିଲେ। ଗୋପୀ ହିଁ ସ୍ତୁଭିତ ନୃତ୍ୟ ଭଗବାନ ବାଳବତ୍ କରିଥିଲେ, ବାଳକ ଭଳି ଭଗବାନ ସବୁ ଲୀଳା କରୁଥିଲେ। ଉଦ୍ଗାୟତି କେତେବେଳେ ଗୋପୀମାନେ କହିବେ ମୁଁ ତମକୁ ଏ ମିଠାଟ ଦେବି, ଏ ଲଗୁଣୀ ଦେବି, ତମେ ଟିକେ ନୃତ୍ୟ ଗାନ କର, ଗୀତ ବୋଲ, ତେଣୁ ସେ ଭଗବାନ ଗୀତ ବୋଲିବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ଭଗବାନ ତାଙ୍କର ତାଙ୍କର ବ୍ରଜବାସୀ ଢଙ୍ଗରେ ଭଗବାନ କିଛି ନୃତ୍ୟ ଗୀତ କରିବେ ଉଦ୍ଗାୟତି, ଏବଂ କ୍ୱଚିତ୍ ମୁଗ୍ଧ ଏବଂ ତଦ୍ବଶ ଦାରୁ ଯନ୍ତ୍ରବତ୍ ଗୋପୀ ବି ସ୍ତୁଭିତ ନୃତ୍ୟ, କେତେବେଳେ ମଧ୍ୟ ଗୋପୀମାନେ କହିବେ ତମେ ଟିକେ ନୃତ୍ୟ କଲେ ମୁଁ ତମକୁ ଦେବି ଲଗ୍ନୀ ଦେବି, ତେଣୁ ସେ ନୃତ୍ୟ କରିବେ, ପୁଣି ଭଗବାନ ନୃତ୍ୟ କରିବେ ଦାରୁ ଯନ୍ତ୍ରବତ୍ ବୋଲି କୁହାଯାଉଛି। ତେଣୁ ଏଇଟା ଆମେ ଦେଖିବା ଭଗବାନ ଯଦିଓ ସ୍ୱତନ୍ତ୍ର, ସମସ୍ତ ଭଗବାନ କାହାକୁ ନିର୍ଭର କରନ୍ତି ନାହିଁ, କିନ୍ତୁ ଭଗବାନଙ୍କର ଇଏ ହେଉଛି ଭକ୍ତ ବତ୍ସଳତା ଯେ ସିଏ ଅନ୍ୟ ଉପରେ ତାଙ୍କର ଭକ୍ତଙ୍କ ଉପରେ ନିର୍ଭର କରନ୍ତି। ମନ୍ଦିରରେ ବିଗ୍ରହ ହିସାବ ରହିଛନ୍ତି, ଆମେ ଭାବୁଛେ ବିଗ୍ରହ ହିସାବ ରହିଛନ୍ତି ସେ କିଛି କରିପାରିବେନି, ଏଇଥିପାଇଁ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହୁଥିଲେ ଗୋଟେ କଥା, ଯେ ଗୋଟେ ଆମର ରହିଛି ଗୋଟେ କ'ଣ ଗୋଟେ ପନ୍ଥା ବା ଆମର ଗୋଟେ ରହିଛି ମାନେ ଆମର ଏଇଭଳି ଭାବରେ ପରମ୍ପରା ଗୋଟେ ରହିଛି ତାଙ୍କର ଇଏ, ସେ କହୁଛନ୍ତି ସେ ଯେତେବେଳେ ତାଙ୍କର ଜଣେ ଥିଲେ ସେ ଭଗବାନଙ୍କୁ ଭୋଗ ଲଗେଇଥିଲେ, ଭଗବାନ ଭୋଗ ଲଗେଇଥିଲା ବେଳେ ଦେଖିଲା ବେଳକୁ ସେ କ'ଣ କରୁଛନ୍ତି ନା ସେଠି ଗୋଟେ ମୂଷାଟେ ଆସି ସେ ଭୋଗ ଖାଇଯାଉଛି, ତେଣୁ ସେ ଚିନ୍ତା କଲେ ଯେ ଭଗବାନ ଯଦି ଏତେ ଶକ୍ତିଶାଳୀ ଆମେ ଭୋଗ ଲଗେଇଛେ ସେ ଯେଉଁ ମୂଷା ଆସି ଖାଇବାକୁ ସେ କିଛି କରିପାରୁନାହାନ୍ତି, ଇଏ କ'ଣ ଶକ୍ତିଶାଳୀ। ତେଣୁ ଯଦିଓ ତାଙ୍କର ଗୋଟେ ଆରମ୍ଭ କରିଛନ୍ତି ଗୋଟେ ସମ୍ପ୍ରଦାୟ ଆରମ୍ଭ କରିଛନ୍ତି, କିନ୍ତୁ ସେ ବୈଦିକ ସମ୍ପ୍ରଦାୟ ବୋଲି କୁହାଯାଉଛି, କିନ୍ତୁ ଏଇଭଳି ଭାବେ ନାସ୍ତିକ ସମ୍ପ୍ରଦାୟ ସେଟା ଆମେ କରୁଛନ୍ତି ସେ ମହାରାଜ ଏ କଥାଟି କୁହନ୍ତି। ତେଣୁ ଭଗବାନଙ୍କ ଲୀଳାକୁ ସମସ୍ତେ ବୁଝିପାରିବେନି, ହଁ ସେଥିପାଇଁ ଆମର ଭାଗବତରେ ଯେଉଁ ବର୍ଣ୍ଣନା କରାଯାଇଛି ଗୋଟିଏ ଶ୍ଳୋକ ଆମେ କହିବା ଯେ ଭଗବାନ ଏବଂ ସନ୍ଦର୍ଶିତା ୟଙ୍ଗ ହରିଣା ଭୂତବତ୍ସଦା ସ୍ୱବେଶନା ବି କୃଷ୍ଣେନ ଯଶେଦଂ ସେ ସ୍ୱରଂ ବସେ। ଭାଗବତ ନବସ୍କନ୍ଦ ନବ ଅଧ୍ୟାୟରେ ଏଇଠି ଲୀଳାକୁ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ଦାମୋଦର ଲୀଳା ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର କେତେ ଶକ୍ତି ରହିଛି, କିନ୍ତୁ ଏତେ ଶକ୍ତି ଥିଲେ ମଧ୍ୟ ଯେମିତି ଯେତେବେଳେ ଭଗବାନ କୌଣସି ଶକ୍ତି ନାହିଁ, ମନ୍ଦିରରେ ଭଗବାନ ଯେଉଁ ରହିଛନ୍ତି ଭଗବାନଙ୍କର ବିଗ୍ରହ ହିସାବରେ ରହିଛନ୍ତି, ଭକ୍ତ ଗଲେ କବାଟ ଖୋଲିଲେ ସେ ଦର୍ଶନ ଦେବେ, ନହେଲେ ସେ ଦର୍ଶନ ଦେଇପାରିବେନି। ଏଇଭଳି ଭାବରେ ଭଗବାନଙ୍କ କିଛି ଶକ୍ତି ନାହିଁ, ଏଇଭଳି ସାଧାରଣ ଲୋକମାନେ ଏଇଭଳି ଭାବେ ଭାବିବେ, କିନ୍ତୁ ଭଗବାନଙ୍କର ଯେ ଶକ୍ତି ଅଛି, ଯେଉଁ ଭକ୍ତ ଯିଏ ସେ ଜାଣିଛନ୍ତି ଭଗବାନଙ୍କର ବିଷୟରେ ସେ ଜାଣିଛନ୍ତି। ଏହି ଶ୍ଳୋକଟିରେ ବର୍ଣ୍ଣନା କରାଯାଉଛି ଦଶମ ସ୍କନ୍ଧ ନବମ ଅଧ୍ୟାୟ ଶ୍ଳୋକ ଉଣେଇଶରେ, ଯେତେବେଳେ ଭଗବାନ କ'ଣ କରିଛନ୍ତି ଯଶୋଦାମା, ଭଗବାନ ଏଇଭଳି ଭାବରେ ବିଭିନ୍ନ ବୃନ୍ଦାବନରେ ସବୁ ଚୋରି କରୁଛନ୍ତି। ରଜେଇ ପ୍ରସିଦ୍ଧମ୍ ନବନୀତ ଚୌରମ୍, ରଜେଇ ପ୍ରସିଦ୍ଧମ୍ ନବନୀତ ଚୌରମ୍ ଗୋପାଙ୍ଗ। ତେଣୁ ଭଗବାନ ଚୋରି କଲେ ମଧ୍ୟ ସିଏ ନମସ୍କାର, କିନ୍ତୁ ଆମେ ଏଠି ଚୋରି କଲେ ହେଇକିରି ଯିବା, ଥାନାକୁ ଯିବା, ଜେଲ୍ ରହିବା। ତେଣୁ ଇଏ ହେଉଛି ଭଗବାନଙ୍କର ଦିବ୍ୟ, ସବୁକିଛି ଦିବ୍ୟ ଭଗବାନଙ୍କର। ତେଣୁ ଯଶୋଦା ମା ପାଖରେ ଯେତେବେଳେ ସମସ୍ତେ ଆସି କମ୍ପ୍ଲେନ୍ କଲେ, ତେଣୁ ଭଗବାନ ମା ଚିନ୍ତା କରୁଛନ୍ତି ଯେମିତି କୃଷ୍ଣ ଅନ୍ୟର ଯୋଉ ଆମେ ଯୋଉ ଲହୁଣୀ ସବୁ ହଉଛି ଏଇଟା ଆମର ଦାସୀମାନେ କରୁଛନ୍ତି, ତେଣୁ ତାଙ୍କୁ ପସନ୍ଦ ହଉନି, କାହିଁକି ନିଜେ ଲହୁଣୀ ମନ୍ଥନ କରୁଛନ୍ତି, କିନ୍ତୁ ଭଗବାନ ଆସିକିରି ତାଙ୍କୁ କ୍ଷୁଧା ଦେଖଉଛନ୍ତି। ଭଗବାନଙ୍କୁ ସ୍ୱତନ୍ତ୍ର ପୁଣି ତାଙ୍କୁ କେମିତି କ୍ଷୁଧା ହେଲା, ଅନ୍ୟ ଉପରେ ନିର୍ଭର କରୁଛନ୍ତି। ଏଇସବୁ ହେଉଛି ଭଗବାନଙ୍କର ଭକ୍ତ ବତ୍ସଳତା। କଜାପଣମାନେ ସେ କଥା ଜାଣିଛନ୍ତି, କିନ୍ତୁ ଆମର କମ୍ ସମୟ ଭିତରେ ଆମେ କହିପାରିବାନି, ଆମେ ଖାଲି ଏତିକି କହିବା ଭଗବାନ କେତେ ଶକ୍ତି ଅଛି। ଭଗବାନ ତାଙ୍କର ଭକ୍ତ ପାଇଁ ସବୁକିଛି ତ୍ୟାଗ କରନ୍ତି, ଏଇ ଭାଗବତଙ୍କ ଏଇ ଶ୍ଳୋକଟି ବର୍ଣ୍ଣନା କରାଯାଉଛି। ଏବଂ ସନ୍ଦର୍ଶିତା ଜଙ୍ଗ ହରିଣା ଭୂତ୍ୟବତ୍ସତା ସୁବସେନା ବି କୃଷ୍ଣ ଯଶେଦଂ ସେ ସ୍ୱରଂ ବସେ। ଏବଂ ବିଷ୍ଣୁ ଚକ୍ରବର୍ତ୍ତୀ କହୁଛନ୍ତି ଏବଂ ହରିଣ, ଏବଂ ହରିଣ ସ୍ୱସ୍ୟ ଆତ୍ମାରାମତ୍ୱ ବି ବୁଭୁକ୍ଷା। ଭଗବାନ ପ୍ରକୃତରେ କ୍ଷୀର ନାହିଁ, ସେ ହେଉଛନ୍ତି ଆତ୍ମାରାମ। କିନ୍ତୁ ଆତ୍ମାରାମ ହେଲେ ମଧ୍ୟ ଭଗବାନ ତାଙ୍କର ଭକ୍ତଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ବିଭୁକ୍ଷୁ, ଭଗବାନ କହୁଛନ୍ତି ମୋତେ କ୍ଷୁଧା ହେଉଛି। ଭଗବାନ ପ୍ରକୃତରେ କୌଣସି ଖାଦ୍ୟ ଦରକାର ନାହିଁ, କାରଣ ସେ ହେଉଛନ୍ତି ଆତ୍ମାରାମ। କିନ୍ତୁ ଭଗବତ ଗୀତାରେ ଅର୍ଜୁନକୁ ଦହି ଦେଇକି ଆମ ସମସ୍ତଙ୍କୁ କହୁଛନ୍ତି ଯେ ପାତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତା ପ୍ରୟଚ୍ଛତି ତଦହଂ ଭକ୍ତି ପ୍ରଭୁତଂ ଅସ୍ନାମି ପ୍ରତାତ୍ମନ। ଭାଗବତ ଦଶମ ସ୍କନ୍ଧରେ ମଧ୍ୟ ଅଶୀ ଅଧ୍ୟାୟରେ ସୁଧାନ୍ତ ଏଇ କଥାଟି ସେଇ ଶ୍ଳୋକଟି କହିବେ। ଭଗବାନ ସେ ଆମକୁ ପ୍ରାର୍ଥନା କରୁଛନ୍ତି, ଆମକୁ ବହୁତ ବିନୟ ଭାବରେ କହୁଛନ୍ତି ମୋତେ କିଛି ଖାଦ୍ୟ ଦିଅ। ଭଗବାନ କିଛି ଖାଦ୍ୟ ଆବଶ୍ୟକତା ନାହିଁ, କିନ୍ତୁ ଏ ହେଉଛି ଭଗବାନଙ୍କ ଭକ୍ତ ବତ୍ସଳତା। ଆମେ ଭଗବାନଙ୍କୁ ଖାଦ୍ୟ ଦେଲେ ଆମେ ଖାଦ୍ୟର ପ୍ରତିକ୍ରିୟା ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହେବା। ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ କଣ ଯଜ୍ଞ ଶିଖାସୀନ ଶୁଦ୍ଧ ମୁଚନ୍ତି ସର୍ବପିବିସି ଭୁଞ୍ଜନ୍ତେ ଅଗମ ପାପା ଯେ ବଚନ୍ତି ଆତ୍ମକାରଣ। ଆମେ ଯଦି ରୋଷେଇ କରି ନିଜ ପାଇଁ ରୋଷେଇ କରି ଖାଇବା ତାହେଲେ ଆମେ ପାପ ରକ୍ଷଣ କରିବା, କିନ୍ତୁ ସେଇ ଖାଦ୍ୟକୁ ଆଜି ଆମର ସ୍ୱର୍ଣ୍ଣପ୍ରଭୁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ସେ ଖାଦ୍ୟ ଭଗବାନଙ୍କୁ ଅର୍ପଣ କରାଯିବ। ତେଣୁ ଇଏ ହେଉଛି ଯଜ୍ଞ ଶିଷ୍ଟାସୀନ, ଭଗବାନଙ୍କୁ ଅର୍ପଣ ଅର୍ପିତ ହେଇଥିବା ପ୍ରସାଦ, ସେ ସମସ୍ତ ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇଯିବ। ତେଣୁ ଇଏ ଆମକୁ ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ କରିବା ପାଇଁ ଭଗବାନ ଖାଦ୍ୟ ଆମକୁ ମାଗୁଛନ୍ତି, ଭଗବାନ କୌଣସି ଖାଦ୍ୟ ଦରକାର ନାହିଁ। ତେଣୁ ଏଠି କହିହେଉଛି ଯେ ମାଙ୍କ ପାଖରେ ସେ ଯାଉଛନ୍ତି, ତାଙ୍କୁ ଭୁବୁକ ତାଙ୍କୁ କ୍ଷୁଧା ମାନେ ତାଙ୍କୁ କ୍ଷୁଧା ହେଉଛି, ସେ ସ୍ତନ୍ୟପାନ କରିବା ପାଇଁ କହୁଛନ୍ତି। ଇଏ ତାଙ୍କର ଯୋଉ ଭୁବୁକ୍ଷା ବା ଯୋଉ କ୍ଷୁଧା ରହିଛି ସେ ପ୍ରକୃତରେ ଆତ୍ମାରାମ, କିନ୍ତୁ ଆତ୍ମାରାମ ହେଲେ ମଧ୍ୟ ସେ ଐଶ୍ୱର୍ଯ୍ୟ ଦୃଷ୍ଟି ସେ ତ୍ୟାଗ କରିଛନ୍ତି, ମାନେ ଭଗବାନଙ୍କ ଭକ୍ତ ମା ଦଶରଥାଙ୍କୁ ଖୁସି କରିବା ପାଇଁ ଏଇଭଳି ଭାବରେ ତାଙ୍କର ସମସ୍ତ ଶକ୍ତିକୁ କେମିତି ଐଶ୍ୱର୍ଯ୍ୟକୁ ସେ ତ୍ୟାଗ କରିଛନ୍ତି ଏ ବିଷୟରେ ବିଶ୍ୱନାଥ ଚତୁର୍ଥୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି। ଏବଂ ହରିଣା ସ୍ୱସ୍ୟ ଆତ୍ମାରାମତ୍ୱ ବି ଭୂମିକା ପୂର୍ଣ୍ଣ କାମିତ ବି ଅତୃପ୍ତା, ତେଣୁ ମା ତାଙ୍କୁ ସ୍ତନ୍ୟପାନ କରୁଛନ୍ତି ଏବଂ ସେହି ସମୟରେ ଅଗ୍ନିରେ ଯେଉଁ କ୍ଷୀରଟି ରଖିଛନ୍ତି ଯେଉଁ ସୁଗନ୍ଧ ସୁଗନ୍ଧା ଗାଭୀମାନଙ୍କର ଯେଉଁ କ୍ଷୀର ସେ କ୍ଷୀରଟି ସେ ରଖିଥିଲେ ଚୁଲି ଉପରେ ଲଗେଇଥିଲେ ତାକୁ ଗରମ କରୁଥିଲେ, ସେ କ୍ଷୀରଟି ଯେତେବେଳେ ଉତ୍ତୀର୍ଣ୍ଣ କରୁଛି ସେତେବେଳେ ଭଗବାନଙ୍କୁ କ'ଣ କରୁଛନ୍ତି କୃଷ୍ଣଙ୍କୁ ସେ ନେଇକିରି ତଳେ ରଖିଦେଇ ପଳେଇ ଯାଉଛନ୍ତି। ତେଣୁ ଭଗବାନ ସେଥିରେ ପୂର୍ଣ୍ଣ କାମତ ବି ଅତୃପ୍ତା, ସେ ଅତୃପ୍ତ ହେଇଛନ୍ତି ତୃପ୍ତ ହେଇନା, ସେଥିପାଇଁ ସେ କ୍ରୋଧ ପ୍ରକାଶ କରୁଛନ୍ତି। ପୁଣି ଶୁଦ୍ଧ ସତ୍ୟ ସ୍ୱରୂପେ ତ ବି କୋପେନ, ତାଙ୍କର ଭଗବାନଙ୍କର ସ୍ୱରୂପ କିଭଳି ନା ଶୁଦ୍ଧ ସତ୍ୟ ସ୍ତର। ଆମର କ୍ରୋଧ କାମ ଏସବୁ କେଉଁଥିରେ ଆସୁଛି ନା ରଜଗୁଣରୁ ଆସୁଛି, କିନ୍ତୁ ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୟ ସ୍ତରର। ଶୁଦ୍ଧ ସତ୍ୟ ସ୍ତରରେ ହେଲେ ମଧ୍ୟ ସେ କୋପ ପ୍ରକାଶ କରୁଛନ୍ତି ବା କ୍ରୋଧ ପ୍ରକାଶ କରୁଛନ୍ତି। ତେଣୁ ଏଇଠି ସେ ତାଙ୍କର ଶୁଦ୍ଧ ସତ୍ୟର ଐଶ୍ୱର୍ଯ୍ୟତାକୁ ସେ ତ୍ୟାଗ କରିଛନ୍ତି, ତାଙ୍କର ମାଙ୍କ ପାଇଁ ତ୍ୟାଗ କରିଛନ୍ତି। କୋପ କରି କ'ଣ କରୁଛନ୍ତି ନା ସେ ଦଧିହାଣ୍ଡିକୁ ଭାଙ୍ଗି ଦେଉଛନ୍ତି। ତେଣୁ ସ୍ୱରାଜ ଲକ୍ଷ୍ମୀ ତ ବି ଚୌର୍ଯ୍ୟଣ, ଯଦିଓ ଭଗବାନ ହେଉଛନ୍ତି ସ୍ୱରାଜ ସବୁକିଛି ଲକ୍ଷ୍ମୀ ସହସ୍ର ସତସନ ବ୍ରହ୍ମସେବ୍ୟମାନ ଲକ୍ଷ ଲକ୍ଷ ଲକ୍ଷ୍ମୀ ତାଙ୍କର ସେବକ ହିସାବରେ ସେବା କରୁଛନ୍ତି, ତେଣୁ ତାଙ୍କର ଯଦିଓ କୌଣସି ଆବଶ୍ୟକତା ନାହିଁ ପାଠ ଆଣିବା ଦରକାର ନାହିଁ କିଛି, କିନ୍ତୁ ସେ ଚୌର୍ଯ୍ୟଣ ସେ ଚୋରି କରିକିରି ଲହୁଣୀ ପାନ କରୁଛନ୍ତି, ଲହୁଣୀ ପାନ ପିଉଛନ୍ତି। ଏବଂ ମହାକାଳ ଜମାଦି ବି ଭୟତ୍ୱପି ଭୟ ପଳାୟନାଭ୍ୟାମ, ଭଗବାନ ହେଉଛନ୍ତି କାଳ। ଭଗବତ ଗୀତାରେ ଅର୍ଜୁନ ପଚାରୁଛନ୍ତି ଯେ ଆପଣ କିଏ, ସେ କହୁଛନ୍ତି କାଳସ୍ମୀ ଲୋକ କ୍ଷେ, ମୁଁ ହେଉଛି କାଳ, ସମସ୍ତଙ୍କୁ ମୁଁ କାଳ ହିସାବରେ ସମସ୍ତଙ୍କୁ ନଷ୍ଟ ବା ବିନାଶ କରୁଛି। ତେଣୁ ଭଗବାନ ଯଦିଓ କାଳ ହିସାବରେ ରହିଛନ୍ତି କିନ୍ତୁ ମାଙ୍କର ଦୃଷ୍ଟି ଦେଖି ସେ ଭୟ କରି ପଳେଇ ଯାଉଛନ୍ତି। ଯଶୋଦା ବିଆଡ଼ୁ ଖଳା ଧାବମାନ ଦୁଶ୍ମନ ଭୟରେ ସେ ଧାବମାନ କରୁଛନ୍ତି, ଧାବମାନ ହେଉଛନ୍ତି, ଦୌଡ଼ି ଯାଉଛନ୍ତି, ପଳେଇ ଯାଉଛନ୍ତି। ଏବଂ ଭୟ ପଳାୟନାଭ୍ୟାମ ମନ ଅଗ୍ରଜାନତ୍ୱ ବି ମାତ୍ରା ବଳା ଗ୍ରହଣୀନ। ଭଗବାନଙ୍କର ଯୋଉ ରହିଛି, ଭଗବାନଙ୍କର ଯୋଉ ବେଗ ରହିଛି, ସେ ବେଗ କିଭଳି ନା ମନ ଅପ୍ରଜାନତ ବି, ମନ ଠାରୁ ମଧ୍ୟ ଅଧିକ ବେଗରେ ଭଗବାନ ଗତି କରିପାରିବେ। କିନ୍ତୁ ମାଙ୍କର କେତେ, ତାଙ୍କ ଯଶୋଦା ମାଙ୍କର କଣ ବଳ ଅଛି, କାହାର କେତେ ଶକ୍ତି ଅଛି, କେତେ ବେଗ ଅଛି, କିନ୍ତୁ ତଥାପି ଯଶୋଦା ମା ଯେତେବେଳେ ଚାହୁଁଛନ୍ତି ତାକୁ ଧରିବା ପାଇଁ, ତେଣୁ ଭଗବାନ ଧରା ଦେଇଛନ୍ତି, ସେଠି ସେ ଗ୍ରହଣୀନ। ତେଣୁ ଏଇ ଆନନ୍ଦମୟତ୍ୱ ବି ଦୁଃଖ ରୋଧନହୀନ। ଭଗବାନ ହେଉଛନ୍ତି ଆନନ୍ଦ ସଚିଦାନନ୍ଦ ବିଗ୍ରହ, କିନ୍ତୁ ସେ ଦୁଃଖରେ ରୋଧନ କରୁଛନ୍ତି। ଯେଉଁଟା କହିଛି ନମାମିଶ୍ୱରମ ସଚିଦାନନ୍ଦ ରୂପମ ଦଶତ କୁଣ୍ଡଳମ ଗୋ କୁଳେ ଭାଗ ମାନ ଯଶୋଦା ବିହାର ଖଳା ଧାବ ମାନ ପରାନୁଷ୍ଠାନ ତତ୍ତ୍ୱ କୃତି। ହଁ, ଭଗବାନଙ୍କର ଏଇ ଦାମୋଦର ଲୀଳାଟିରେ ଭଗବାନ ଏଇଭଳି ଭାବରେ ସର୍ବବ୍ୟାପକତି ବନ୍ଧନହୀନ ଭକ୍ତବତ୍ସତା ଭଗବାନ ହେଉଛନ୍ତି ମା ଯଶୋଦା ଯେତେବେଳେ ତାଙ୍କୁ ବାନ୍ଧିବା ପାଇଁ ବସିଛନ୍ତି, ଯେତେ ଦୌଡ଼ି ଆଣିଲେ ମଧ୍ୟ ଦୁଇ ଅଙ୍ଗୁଳ କମିଯାଉଛି, କାରଣ ସେ ହେଉଛନ୍ତି ସର୍ବବ୍ୟାପକ, ତାଙ୍କୁ ବନ୍ଦୀ କରିପାରିବେନି, କିନ୍ତୁ ଭଗବାନଙ୍କର ଭକ୍ତ ପାଇଁ ନିଜେ ବନ୍ଦୀ ହେଉଛନ୍ତି, ଦୁଇ ଅଙ୍ଗୁଳ କମିଗଲେ ମଧ୍ୟ ଅନ୍ତିମରେ ପୁଣି ସେ ଧରା ବନ୍ଧା ହେଇଛନ୍ତି। ତେଣୁ ଏଇଭଳି ଭାବରେ ସ୍ୱାଭାବିକ ସମ୍ୟକ ଦର୍ଶିତା, ସବୁକିଛି ଐଶ୍ୱର୍ଯ୍ୟ ଭଗବାନ ତାଙ୍କର ଭକ୍ତ ପାଇଁ ତ୍ୟାଗ କରୁଛନ୍ତି। ଇଏ ହେଉଛି ଭଗବାନ ଯୋଉ ଆମେ ଦେଖୁଛେ ଭଗବାନ ନିର୍ଭର କରୁଛନ୍ତି, ଇଏ ହେଉଛି ଭଗବାନଙ୍କର ଭକ୍ତ ବତ୍ସଳ। ତେଣୁ ପ୍ରକୃତ ଦେଖିବାକୁ ଗଲେ ଭଗବାନ ହେଉଛନ୍ତି ପୂର୍ଣ୍ଣ ସ୍ୱାଧୀନ। ଏଭଳି ଭାବରେ ଏ ଭାଗବତଙ୍କର ଏଇ ଯେଉଁ ଶ୍ଳୋକରେ ଅନେକ ଅର୍ଥ ଅଛନ୍ତି, କିନ୍ତୁ ଆମର ଲିମିଟେଡ୍ ଜ୍ଞାନ ମାଧ୍ୟମରେ ଆମେ ଯେତିକି ଯଥାଧିହିତ ଯଥାମତି ବୋଲି କହିଯାଇଛି, ଆମେ ଯେତିକି ଅଧ୍ୟୟନ କରିଛୁ, ଯେତିକି ଆମ ମତି ଅଛି, ଆମେ କିଛି ବର୍ଣ୍ଣନା କଲେ ସମୟ ସୀମିତ ସୀମା ରହିଛି। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା। ଆମେ ବିଶେଷ ଭାବରେ ଆମର ମନ୍ଦିରର ଉପାଧ୍ୟକ୍ଷ ଶ୍ରୀପାଦ ଗୋକୁଳାନନ୍ଦ ବାବୁ ଅଛନ୍ତି, ସେ ମଧ୍ୟ ଆମକୁ କିଛି ଭାଗବତମ ଉପରେ ଜ୍ଞାନ ଦେବେ, ପ୍ରଦାନ କରିବେ। ଆମ କଥାକୁ ଏଇଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ ପଡ଼ୁଛି ବୈଷ୍ଣବୃନ୍ଦ କି ତାଇ ଗୋପନନ୍ଦେ।
ସେମାନେ ଉଚ୍ଚତର ଲୋକରେ ସ୍ଥାନ ପାଉଛନ୍ତି ବା ଧନ୍ୟାଡ଼ ପରିବାରରେ ଜନ୍ମ ହେଉଛନ୍ତି। ଯେଉଁମାନେ ପାପ କାର୍ଯ୍ୟ କରୁଛନ୍ତି ସେଥିରେ ସେମାନେ ନିଚ ଜୋନି ଲାଭ କରୁଛନ୍ତି ଏବଂ ନର୍କ ଜୀବନ ଜୀବନ ସବୁ ଯାପନ କରୁଛନ୍ତି। ଯେଉଁମାନେ ତାଠୁ ଉନ୍ନତ ଯାହା କୁହା ହେଉଛି ଜ୍ଞାନୀ କୁହା ହେଉଛି, ସେ କର୍ମ ଯୋଗୀଠାରୁ ଉନ୍ନତ କରାହେଉଛି, ସେ ବହୁତ ଅନୁସନ୍ଧାନ କରୁଛି, ଇଏ କରୁଛି, କିନ୍ତୁ ତା'ର ସ୍ଥିତି ହେଉଛି ଯାହା କୁହାଯାଉଛି ସେ ନିର୍ବିଶେଷ ବ୍ରହ୍ମଜ୍ୟୋତିରେ ଲୀନ ହେବ, ସେଥିପାଇଁ ସେ ପ୍ରଚେଷ୍ଟା କରୁଛି। କିନ୍ତୁ ସେମାନେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ପତନ ହେଉଛି, ଭାଗବତରେ ବର୍ଣ୍ଣନା କରାଯାଇଛି। ତେ ଅରବିନ୍ଦା କେ ବିନୁକ୍ତ ମନିତ ତୁଇ ଅସ୍ତଭାବ ଅବିଶୁଦ୍ଧ ବୋଧେ ଆଗ୍ରହ ପରିଚ୍ଛନ୍ନ ପରମ୍ପରତ ପତନ୍ତ ଅନାଦୃତ ଦୁଷ୍କନ୍ତ ଅବଦାନ। ଯେହେତୁ ସେମାନେ ଭଗବାନଙ୍କ ପାଦପଦରେ ଆଶ୍ରିତ ହେଇନାହାନ୍ତି, ତେଣୁ ସେମାନେ ସେ ନିର୍ବିଶେଷ ବ୍ରହ୍ମଜ୍ୟୋତି ପର୍ଯ୍ୟନ୍ତ ଯାଉଛନ୍ତି, କିନ୍ତୁ ସେ ସ୍ଥାନରୁ ତାଙ୍କର ପତନ ହେଇଯାଉଛି। ତେଣୁ ଜ୍ଞାନୀ ଯୋଗୀର ଅବସ୍ଥା କୁହାହେଉଛି, ଗୀତାରେ ମଧ୍ୟ ସେଟା କୁହାହେଉଛି, ବହୁ ନାମ ଜନ୍ମାନ ହୁଅନ୍ତି ଜ୍ଞାନମାନ ମାନ ପ୍ରବୋଧନ୍ତି ବାସୁଦେବ ସର୍ବଙ୍ଗୀତି ସ ମହାତ୍ମା ସୁଦେବ। ଅନେକ ଜନ୍ମ ବିତିଲା ପରେ ଯେ ଜ୍ଞାନୀ କୁହାହେଉଛି, ସେ ଯେତେବେଳେ ମୋର ଅପନ ହୁଏ ସେତେବେଳେ ତା କୁହାହେଉଛି ମହାତ୍ମା ହେଇଯାଉଛନ୍ତି, ତାହା ହିଁ ଜାଣିପାରିବ କୁହାହେଉଛି ଅନେକ ଜନ୍ମ ବିତେଲା ପରେ। ସେଥିପାଇଁ ହିଁ ଗୀତାରେ ଭଗବାନ କହିଲେ ଯେ ବୃହତ୍ତର ବୃହତ୍ତମ ଉପଦେଶ ସର୍ବଧର୍ମାନ ପରିବେଜ ମାମ ଏବଂ ସଣବଜ ଅହମ୍ ତମ ସର୍ବପାପ ତେବେ ସବୁ ଧର୍ମାନ ପରିତେଜ ମାମ ଏବଂ ସଣବଜ ଭଗବାନ ପାଦ ଯଦି ଆଶ୍ରିତ ହେବ ତାହେଲେ ଭଗବାନ ସମସ୍ତ ପାପ ନଷ୍ଟ କରିପାରିବେ। ତେଣୁ ଏ ଉପଦେଶ ଦେଇଛନ୍ତି ଅହମ୍ ସର୍ବପାପ ମୁକିଲିସାନ୍ତି, ତେଣୁ ଆମେ ପାପକର୍ମ ପ୍ରତିକ୍ରିୟା ଯେଉଁଟା କହୁଛୁ ନା, ତେଣୁ ଜ୍ଞାନୀର ଅବସ୍ଥା ହେଉଛି ଏହା। ତେଣୁ ଯେଉଁମାନେ ଧ୍ୟାନ କରୁଛନ୍ତି ଯାହା କହୁଛି ପରମାତ୍ମାଙ୍କୁ ଧ୍ୟାନ କରୁଛନ୍ତି ଯୋଗୀ, ତାଙ୍କର ବିଭିନ୍ନ ପ୍ରକାର ସିଦ୍ଧି କାମନା ଅଛି, ଯାହା କହୁଛି ଅଷ୍ଟସିଦ୍ଧି କଥା ସବୁ କୁହାଯାଇଛି, ଭଗବାନ ବର୍ଣ୍ଣନା କରାଯାଇଛି, କିନ୍ତୁ ସେମାନେ ମଧ୍ୟ ଭଗବାନ ପାଇପାରୁନାହାନ୍ତି। ତେଣୁ କର୍ମୀ ଜ୍ଞାନୀ ଯୋଗୀ ସକଳେ ଅଶାନ୍ତ, କୃଷ୍ଣଭକ୍ତ ନିଷ୍କାମ ଅତଏବ ଶାନ୍ତ, ଏମାନଙ୍କୁ କଥା କୁହାଯାଇ ଭାଗବତରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେଉଁମାନେ କୃଷ୍ଣ ଭକ୍ତ ସେ ନିଷ୍କାମ, ତାଙ୍କର କୌଣସି କାମନା ନାହିଁ, ନ ଧନ ନ ଜନ ନ ସୁନ୍ଦର କବିତା ବା ଜଗଦୀଶ କାମରେ ମମ ଜନ୍ମନି ଜନ୍ମନି ସ୍ୱୟଂ ଭଗବତା ଅଭିତି ଭକ୍ତି ଚୈତନ୍ୟ ମହାପ୍ରଭୁ ସେ ସ୍ୱୟଂ ଭଗବାନ କୁହାହେଉଛି। ସେ ଆଠଟି ଶ୍ଳୋକରେ ଦେଇଛନ୍ତି, ସେଥିରେ ସବୁକିଛି ଅଛି। ସେ କହୁଛି ମୋର ଧନ ଦରକାର ନାହିଁ, ମୋର ଜନ ଦରକାର ନାହିଁ, ଆଉ ନ ଧନ ସୁନ୍ଦରୀ ସ୍ତ୍ରୀ ମଧ୍ୟ ଦରକାର ହେଉନି, ବା ମୁଁ ବଡ଼ ଜ୍ଞାନ ହେଉଛି ନାହିଁ, କିନ୍ତୁ ମୋତେ ଯେତେ ଧର୍ମ ଦେବା ଦ୍ୱାରା ଦିଅନ୍ତୁ ମୁଁ ସେଥିରେ କିଛି ପ୍ରତିବାଦ କରୁନି, କିନ୍ତୁ ମୋତେ ଅହିତ କି ଭକ୍ତି ଦିଅନ୍ତୁ, ଭକ୍ତ କଥା କୁହାଯାଉଛି। ତେଣୁ ସେଥିପାଇଁ କୁହାହେଉଛି ଭକ୍ତ ଭକ୍ତି ବସ ମାଧବ, ଭକ୍ତ ଭକ୍ତି ଦ୍ୱାରା ଯେ ଜାଣିବ, ଏଇ ଭାଗବତ ଯେଉଁଟା କୁହାଯାଉଛି ସେଇ ଭକ୍ତି ତତ୍ତ୍ୱ ଏଥିରେ ବର୍ଣ୍ଣନା କରାଯାଇଛି, ଅନ୍ତିମ କଥା କୁହାଯାଇଛି ଭାଗବତରେ। ତେଣୁ କର୍ମୀ ଜ୍ଞାନୀ ଯୋଗୀ ଏମାନେ ଭଗବାନ ପାଇବା ପାଇଁ ବର୍ଣ୍ଣନା କରାଗଲା, କିନ୍ତୁ କେବଳ ଭକ୍ତି ଦ୍ୱାରା ସେ ସହଜରେ ପାଇପାରିବେ। ତେଣୁ ଆମର ପ୍ରଭୁପାଦ ଯିଏ ଆସିଥିଲେ ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ, ଯିଏକି ଇସ୍କନ୍ର ପ୍ରତିଷ୍ଠାତା, ସେ ସମଗ୍ର ପୃଥିବୀରେ ଏଇ ଭାଗବତ କଥା ଭଗବାନ କଥା ସେ ପ୍ରଚାର କରିଛନ୍ତି, ସେ ମଧ୍ୟ ଭାଗବତ ଚୈତନ୍ୟ ଚତାମୃତ ସୁବର୍ଣ୍ଣାସ ଦେଇଛନ୍ତି। କିନ୍ତୁ ସେ ଦେଖିଲେ ଏ ଲୋକମାନଙ୍କୁ ସହଯୋଗ କେମିତି ଆଣିପାରିବା ଭକ୍ତି ପଥ, ଏ ଭକ୍ତି ପଥକୁ ଏମାନେ କେମିତି ସହଜରେ ଆସିବେ, ଇଏ କଳିଯୁଗ ତ ଅଧର୍ମ ପାପ ଯୁଗ କୁହାହେଉଛି, ଏମାନେ କିଛି ଶାସ୍ତ୍ର କଥା ବୁଝିପାରିବେନି କୁହାହେଉଛି, ଯାହା ନୀତିନିୟମ ଦିଆ ହୋଇ ତାକୁ ପାଳନ କରିବାକୁ ସେମାନେ ଅକ୍ଷମ କୁହାହେଉଛି। ତେଣୁ ସେ ଯେଉଁ ଚୈତନ୍ୟ ମହାପ୍ରଭୁ ଯେ ଅଭିନ କୃଷ୍ଣ, ତେଣୁ କଳିଯୁଗ ପାଇଁ ଯେଉଁ ଧର୍ମ କୁହାହେଇଛି ହରେଣ ନାମ ହରେଣ ନାମ ହରେଣ ନାମ ପଳୋ ନାସ୍ତବ ପଳୋ ନାସ୍ତବ, ଇଏ କଳିଯୁଗ ପାଇଁ କେବଳ ଭଗବାନ ଦିବ୍ୟ ନାମ କୀର୍ତ୍ତନ କରିବା ପଡ଼ିବ, ତାହା ହେଉଛି ମହାମନ୍ତ୍ର ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ।
ତେଣୁ ଯେଉଁମାନେ ଯାହା କୁହାଯାଉଛି ଗୁରୁଙ୍କ ଆନୁଗତ୍ୟରେ ଏ ଭଗବାନ ଦିବ୍ୟ ନାମ କୀର୍ତ୍ତନ କରିବେ ସେମାନେ ସହଜରେ ଏ ଶାସ୍ତ୍ର ଜିନିଷ ବୁଝିପାରିବେ ଜାଣିପାରିବେ, ତେଣୁ ଏ ହେଉଛି ସହଜ ସୁଲଭ ପନ୍ଥା ସେ ନେଇଥିଲେ। ତେଣୁ କଳିଯୁଗରେ କଳିଯୁଗରେ ତ ସମସ୍ତେ ପାପ କାର୍ଯ୍ୟ ବ୍ୟବସ୍ଥା କୁହାହେଉଛି, ସମସ୍ତେ ପାପ ଆସାଏ, ତେଣୁ ଏ ପାପ କାର୍ଯ୍ୟରେ ଆମେ ଅଧର୍ମ କରିବାର ବ୍ୟସ୍ତ, ସେମାନେ କେମିତି ଭଗବାନ ବୁଝିପାରିବେ। ସେଥିପାଇଁ ଆମର କୁହାଯାଇଛି ଚାରିଟି ନୀତି ଆମ ଦିଆହେଇଛି, ବର୍ଣ୍ଣନା କରାଯାଇଛି ଯେ ଏହାକୁ ଜୀବନରେ ପାଳନ କରିବେ। କଳ କୁହାହେଉଛି, କଳିଯୁଗରେ କୁହାହେଉଛି, ଅଧର୍ମ ଯୁଗ ପାପର ଯୁଗ କୁହାହେଉଛି। ତେଣୁ ଦୂତ ପାନ କରିବେ ନାହିଁ, ମାଛ ମାଂସ ଭକ୍ଷଣ କରିବେ ନାହିଁ, ଅବୈଧ ସ୍ତ୍ରୀ ସଂଘ କରିବେ ନାହିଁ, ତାସ୍ ଖେଳ ଏସବୁ ଜିନିଷ କର୍ମା କୁହାହେଇଛି, ଏଗୁଡ଼ାକୁ ରହିବ, ଏଥିରୁ ସେମାନେ ଦୂରରେ ରହିବେ ଏବଂ ଭଗବାନ ପ୍ରସାଦ ସେବନ କରିବେ, ଭଗବାନ ନାମ ନେବେ, ତାହେଲେ ତାଙ୍କ ହୃଦୟ ବିଶୁଦ୍ଧ ହେଇଯିବ। ତାହେଲେ ସେମାନେ ସ୍ୱାଭାବିକ ଭାବରେ ବିଶୁଦ୍ଧ ହେଲା ବେଳେ ଭଗବାନ ବୁଝିପାରିବେ, ଜାଣିପାରିବେ, ସହଜ ପନ୍ଥା ଦିଆଯାଇଛି। କିନ୍ତୁ ଆମେ ଦେଖୁଥାଏ ବହୁ ସମୟରେ ଆମେ ଯେଉଁମାନେ ଭକ୍ତି ପଥକୁ ଆସିଲେ, ଗୁରୁ ଗ୍ରହଣ କଲେ ଏବଂ ତାଙ୍କ ଆନୁଗତ୍ୟରେ ସାଧନ ଭଜନ କରିବାକୁ ଗଲେ, ସେଥିରେ ସେମାନେ ଶିଥିଳତା ପ୍ରଦର୍ଶନ କରୁଛନ୍ତି। ଏ ହୃଦୟ ବିଶୁଦ୍ଧ ନହେଲେ ଭଗବାନ ଜାଣିପାରିବ ନ କୁହାହେଉଛି। ବିଶୁଦ୍ଧ ପାଇଁ ଭଗବାନ ଦିବ୍ୟ ନାମ କୀର୍ତ୍ତନ କରିବାକୁ କୁହାହେଉଛି, ନାମ ଅପରାଧ କଥା ମଧ୍ୟ କୁହାହେଉଛି, ତାକୁ ମଧ୍ୟ ଆମେ ସଚେତନ ହେଇକିରି ତାକୁ କରିବାକୁ ପଡ଼ିବ। ଗୋଟେ ଜିନିଷ ଆମ ହୃଦୟ ମଧ୍ୟରେ ଯେଉଁ ବହୁତ ଦିନ ଯେଉଁ ଅଳିଆ ସବୁ ଜମା ହେଇଛି ତାକୁ ସଫା କରିବାକୁ ପଡ଼ିବ। ଗୋଟେ ଜିନିଷ ହେଉଛି କପଟତା କୁହାହେଉଛି, ତାପରେ ଗର୍ବ ଦମ୍ଭ ଅହଙ୍କାର ଏସବୁ ଜିନିଷ ଅଛି, ଆକୁ ଶୂନ୍ୟ ହେବାକୁ ପଡ଼ିବ। ତାପରେ ଭଗବାନ ଦିବ୍ୟ ନାମ କଲେ, ହୃଦୟ ବିଶୁଦ୍ଧ ହେଲେ ସେ କୃଷ୍ଣ ପ୍ରେମ ଜାଣିପାରିବ। ତେଣୁ ସେଥିପାଇଁ ଆମକୁ ଏଇ ଗୁରୁଙ୍କ ନିର୍ଦ୍ଦେଶ ଯେଉଁ ଦିଆହେଇଛି, ନୀତିନିୟମ ଦିଆହେଇଛି, ଆପଣ ଏଇ ଭଗବାନ ଦିବ୍ୟ ନାମ ପ୍ରତିଦ୍ୱନ୍ଦ୍ୱୀ କୀର୍ତ୍ତନ କରିବାକୁ ପଡ଼ିବ। ସେଥିପାଇଁ ଆମକୁ ଏ କଳିଯୁଗ ପାଇଁ ଗୁରୁଦେବ ପ୍ରଭୁପାଦ କୃପା କରିକି ଆମକୁ 2 ଘଣ୍ଟା କୀର୍ତ୍ତନ କରିବାକୁ ଦୈନିକ କୁହାହେଉଛି। ଯେଉଁମାନେ ଗୁରୁ ଗ୍ରହଣ କରିଛନ୍ତି, ଗୁରୁଙ୍କ ଆନୁଗତ୍ୟରେ ସେମାନେ ପ୍ରଦାନ କରୁଛନ୍ତି, ଏଇ 2 ଘଣ୍ଟା ତାଙ୍କୁ କୀର୍ତ୍ତନ କରିବାକୁ ପଡ଼ିବ। 2 ଘଣ୍ଟା ମାନେ 16 ମାଳା ଆମେ ଜପ କରିବାକୁ ପଡ଼ିବ। ତାହେଲେ ଏଇଟା ସାଧନ ବିଧି ଦିଆଯାଇଛି, ସାଧନ ମଧ୍ୟ ଭକ୍ତି ଅଙ୍ଗ 64 ଟଙ୍କା ଦିଆଯାଇଛି। 64 ଟଙ୍କା ହେଉଛି କ'ଣ ଆମକୁ ଦିଆଯାଇଛି? ସାଧୁ ସଂଘ, ନାମ କୀର୍ତ୍ତନ, ଭାଗବତ ଶ୍ରମ, ମଥୁରାପୁରେ ବାସ, ଶ୍ରୀମନ୍ଦିର ଏଇ 5ଟା ଅଙ୍ଗଟା ଆମେ ପାଳନ କରିବାକୁ ପଡ଼ିବ। ପ୍ରଥମ ହେଉଛି ସାଧୁ ସଂଘ, ସାଧୁ ସଂଘ, ସାଧୁ ସଂଘ ସର୍ବଶାସ୍ତ୍ରରେ କହେ ଲଭେ ମାତ୍ର ସାଧୁ ସଂଘ ସର୍ବୋଚ୍ଚ, ସବୁ ଶାସ୍ତ୍ରରେ କୁହାହେଉଛି ସାଧୁ ସଂଘ କରିବାକୁ। ଇଏ ପ୍ରତିଦାସମାନେ ଯେତେବେଳେ ଭଗବାନ ତାଙ୍କୁ ଦେଖାଦେଇଥିଲେ, ସେତେବେଳେ ସେ ବର ମାଗିଥିଲେ, ଏ କଥା ସେ କହିଥିଲେ, ତୁଳନାପି ଲଭେଟାପି ନ ସ୍ୱର୍ଗମ ଅପୁନଭବ ଭଗବତ ସ୍ୱାମୀ ସଂଦେଶ ମରଣା। ଏ ହେଉଛି ମୃତ୍ୟୁ ସଂସାର କୁହାହେଉଛି, ମର୍ତ୍ୟ ଜଗତ କୁହାହେଉଛି। ଏଠି ଆମର ଆଶୀର୍ବାଦ କ'ଣ ଅଛି? ମହାନ ଆଶୀର୍ବାଦ ସେ ମାଗିଥିଲେ କ'ଣ? ଆମର କେବଳ ଏ ସାଧୁ ସଂଘ, ଏଇ ଯେଉଁମାନେ ସାଧୁ ନିର୍ମସ୍ତର ସାଧୁ କୁହାହେଉଛି, ସେମାନଙ୍କ ସଙ୍ଗ ଲାଭ କଲେ ତୁଳନ ଲଭେ ନା କି ନ ସ୍ୱର୍ଗ ନ ପୁନର, ସେ ସ୍ୱର୍ଗଲୋକ ତୁଳନା ନାହିଁ କି ମୁକ୍ତି ତୁଳନା ନାହିଁ। ତେଣୁ ସେଥିପାଇଁ ଆମକୁ ସାଧୁ ସଂଘ ଉପରେ ଜୋର ଦିଆଯାଇଛି। ତେଣୁ ଆମେ ପ୍ରତି ସପ୍ତାହରେ ରବିବାରଟି ଗୋଟିଏ ଦିନ ମିଳୁଛି, ଯାହାଦ୍ୱାରା ଆମେ ଭଗବାନ ଦିବ୍ୟ ନାମ କୀର୍ତ୍ତନ କଲାପରେ ଏଠି ଆମେ କିଛି ଭାଗବତ କଥା ଆଲୋଚନା କରୁଥାଏ, ଯେଉଁମାନେ ଆମକୁ ଶ୍ରବଣ କରୁଛନ୍ତି କୁହାହେଉଛି। ତେଣୁ ଏଇ କୁହାହେଉଛି ଭାଗବତ ଶ୍ରବଣ, ସାଧୁ ସଂଘ, ନାମ କୀର୍ତ୍ତନ। ସାଧୁ ସଂଘ 3ଟା ଜିନିଷ ହେଉଛି, ନାମ କୀର୍ତ୍ତନ ମଥୁରାପୁରରେ ବାସ, ଶ୍ରୀମଥୁରେ ସଦାଏ ସେବନ କୁହାହେଉଛି। ଏ ମଥୁରାପୁର ବାସ ଯେଉଁଟା କୁହାଯାଉଛି, ମଥୁରାପୁର ଭଗବାନ କୃଷ୍ଣଙ୍କର ଆବିର୍ଭାବ ସ୍ଥଳ ହେଉଛି ମଥୁରାପୁର କୁହାହେଉଛି, ଯେଉଁଠାରେ ଭଗବାନ କୃଷ୍ଣ ଆବିର୍ଭୂତ ହେଇଥିଲେ କୁହାହେଉଛି। ତେଣୁ ସେ ହେଉଛି ଅପ୍ରାକୃତ ଧାମ। ଯେତେବେଳେ ଭଗବାନ ଆସିଥିଲେ ଦ୍ୱାପର ଯୁଗରେ ଏଦା କରୁଥିଲେ, ସେତେବେଳେ ସେ ଯାହା କହୁଛି ବୃନ୍ଦାବନ ଧାମ, ମଥୁରା ଧାମ ଅବତରଣ କରାହେଇଥିଲା ମଥୁରା। କିନ୍ତୁ ଏଠାରେ ଗୁରୁଦେବ ଏ ମର୍ତ୍ୟ ଜଗତରେ ଇସ୍କନ ତର୍ପଣ କରାହେଇଛି, ଧାମ କରାହେଇଛି କୃଷ୍ଣ ବଳରାମ ମନ୍ଦିର, ଇଏ ହେଉଛି ଅପ୍ରାକୃତ ଧାମ କୁହାହେଉଛି। ଏଠାରେ କୃଷ୍ଣ ବଳରାମ ଅଛନ୍ତି, ଜଗନ୍ନାଥ ବଳଦ ସୁଭଦ୍ର ରହିଲେ ଏବଂ ବହୁନୀତା ରହିଲେ, ଗୌରାଧା ଗୋପୀନାଥ ରହିଲେ, ଏଠାରେ ଭକ୍ତ ରହିଲେ ଏବଂ ଭଗବାନ କଥା ମତ ଆଲୋଚନା ସବୁବେଳେ ହେଉଛି ପ୍ରସାଦ। କିନ୍ତୁ ମଥୁରାପୁର ଯେଉଁଟା କୁହାଯାଉଛି ମଥୁରାବାସ, ଭଗବାନ ଆବିର୍ଭାବ ସ୍ଥଳ କୁହାହେଉଛି, ଏଠାରେ ମଧ୍ୟ ଯେଉଁଠି ଭଗବାନ କଥା ଆଲୋଚନା ହେଉଛି ସେ ମଧ୍ୟ ତୀର୍ଥସ୍ଥାନ ହେଇଯାଉଛି। ଭଗବାନ କହିଛନ୍ତି ଯେ ନତିଷ୍ଠା ଆମେ ବୈକୁଣ୍ଠ ଯୋଗିନା ହୃଦୟତା ମଧ୍ୟକ୍ତା ଯତ୍ର ଭାବନ୍ତି ତତ୍ର ତିଷ୍ଠା ଆମେ ନାରଦ, ଏ ନାରଦ ମୁଁ ଯୋଗୀମାନ ହୃଦୟ ନାହିଁ, ଯେଉଁଠି ମୋ କଥା ଗୁଣକୀର୍ତ୍ତନ ହେଉଛି ସେଠି ଭଗବାନ ପଳେଇ ଆସୁଛନ୍ତି, କାରଣ ଭଗବାନ ତାଙ୍କ କଥା ଶୁଣିବାକୁ ମୋତେ ଆସୁଛନ୍ତି। ଭଗବାନ ଆଉ ଭଗବାନ କଥା, ଭଗବାନ ଏ ସମସ୍ତେ ଚିଦାନନ୍ଦମୟ ଅଛି, ଶାଶ୍ୱତମୟ ଜ୍ଞାନମୟ ଆନନ୍ଦମୟ ଅଛି। ତେଣୁ ଏଠାରେ ଏଇ ପ୍ରକାର ପରିବେଶ ସୃଷ୍ଟି ହେଉଛି ଯେଉଁଟାକି ଘରେ ମଧ୍ୟ ଗୃହସ୍ଥ ଲୋକ ତା ଘରେ ମଧ୍ୟ ସେ ଭଗବାନ ଫଟୋ ରଖୁଛି ବା କିଏ ବିଗ୍ରହ ରଖୁଛନ୍ତି ଭଗବାନ ଅନୁଗ୍ରହଛି, ସେଠି ମଧ୍ୟ ସେଇ ପ୍ରକାର ପରିବେଶ ସୃଷ୍ଟି ହେଉଛି ଯାହାକୁ ଅଛି ବୃନ୍ଦାବନ ପରିବେଶ ସୃଷ୍ଟି ହେଉଛି। ତାହେଲେ ସେମାନେ ଭଗବାନଙ୍କର ସୁଯୋଗ ଲାଭ କରୁଛି, ଭଗବାନ ଦର୍ଶନ କରି କୀର୍ତ୍ତନ ସୁଯୋଗ ଲାଭ କରୁଛନ୍ତି। ଆଉ ଶ୍ରୀମନ୍ଦିର ସଦାୟ ସେବନ କରାହେଉଛି, ଗୁରୁଦେବ ଖାଲି ମନ୍ଦିର କରୁନାହାନ୍ତି, ସେଠାରେ ମଧ୍ୟ ବିଗ୍ରହ ପ୍ରତିଷ୍ଠା କରିଛନ୍ତି ଯାହାଦ୍ୱାରା ଭକ୍ତ ଯିବ ତାଙ୍କୁ ଦର୍ଶନ କରିବ ସେବା କାର୍ଯ୍ୟ କରିବ, ଏସବୁ ସୁଯୋଗ ଦିଆଯାଇଛି। ଯାହା ହେଉ ଏସବୁ କଳିଯୁଗ ପାଇଁ ଦିଆଯାଇଛି। ତେଣୁ ଆମେ ଏପରି ଭାବରେ ଜୀବନରେ ଏସବୁ ଆଚରଣ କରିବା, ଆଉ ଜୀବନର ଲକ୍ଷ୍ୟ ହେଉଛି ସେ ଭଗବାନଙ୍କୁ ଲାଭ କରିବା ବା ଆତ୍ମତ୍ୱକୁ ଲାଭ କରିବା, ଇଏ ହେଉଛି ଆମର କଥା। ତେଣୁ ସେଥିପାଇଁ ଏଇଟାକୁ ପ୍ରତିଦ୍ୱନ୍ଦ୍ୱିତା ଆମକୁ ସାଧନ ଭକ୍ତି କୁହାଯାଉଛି। ଏସବୁ ବିଭିନ୍ନ ସ୍ତର ଅଛି, ବୈଦିକ ଭକ୍ତି, ସାଧନ ଭକ୍ତି, ରାଗାନୁଗ ଭକ୍ତି କୁହାଯାଉଛି। ଏ ରାଗାନୁଗ ସ୍ତରରେ କେଉଁମାନେ ଥିଲେ, ଯାହା ଆମର ପ୍ରଭୁ ବର୍ଣ୍ଣନା କଲେ ସେ ବୃନ୍ଦାବନରେ ଗୋପୀମାନେ ଥିଲେ, ମା ଯଶୋଦା ଆଉ ନନ୍ଦ ମହାରାଜ, ଗୋପବାଳକ, ଏମାନେ ସବୁ ଥିଲେ ରାଗାନୁଗ ସ୍ତରରେ ଥିଲେ। ସେ ସ୍ତର ହେଉଛି ସର୍ବୋତ୍ତମ ସ୍ତର କୁହାଯାଉଛି। ସେହି ସ୍ତରରେ ତାଙ୍କର ଅନ୍ୟ କିଛି ନାହିଁ ଚିନ୍ତା, ଅନ୍ୟ ବିଳାସିତ ଶୂନ୍ୟ ଜ୍ଞାନ କର୍ମାଦି ଅନାଭୂତମ ଆନୁକୂଲ୍ୟ ନକୃଷ୍ଟ ଭକ୍ତିର ଉତ୍ତମା କୁହାଯାଉଛି। ଏ ହେଉଛି ଶୁଦ୍ଧଭକ୍ତି କଥା କୁହାଯାଉଛି। ସେମାନଙ୍କର କିଛି ନାହିଁ, ଅନ୍ୟ ଅଭିଳାଷ କିଛି ନାହିଁ, କେବଳ ଗୋଟିଏ ଚିନ୍ତା ହେଉଛି କୃଷ୍ଣ ଚିନ୍ତା। ମା ଯଶୋଦା ଉଦାହରଣ ଦିଆଯାଉଛି, ସେ କେବଳ କୃଷ୍ଣ ଚିନ୍ତା ହିଁ କରୁଥିଲେ। କୃଷ୍ଣ ଯେତେବେଳେ ଛୋଟ ପିଲା ଥିଲେ ତାହା ଚିନ୍ତା କରୁଥିଲେ, ଯାହା ମାଖଣଚର କଥା କହିଲେ ସେଟାକୁ, ତାପରେ ଯେତେବେଳେ ସେ ବଢ଼ିଲେ ସେ ଯିବେ ଜଙ୍ଗଲକୁ ଯିବେ, ସେଠି କ'ଣ ଚରେଇବେ, ଗାଈ ଚରେଇବେ, ତେଣୁ ସେତେବେଳେ ମଧ୍ୟ ସେ ଚିନ୍ତା କରୁଥିଲେ କ'ଣ କରାଯିବ, ପିଲାଟି ଛୋଟ ପିଲାଟି ସେ କେବେ ଯିବ ଗାଈ ଚରେଇବେ କରିବ, କିନ୍ତୁ ବଳରାମ ଆମର ଭାଇସ୍ ପ୍ରେସିଡେଣ୍ଟ ଆସିଲେ ଏବଂ ଟିଏମ୍ସି ଚେୟାରମ୍ୟାନ୍ ଆସିଲେ, ତାଙ୍କ ସାଙ୍ଗେ ଆମେ ଯେତେବେଳେ ଯଶୋଦା ମା ଚିନ୍ତା କରୁଛନ୍ତି କୃଷ୍ଣଙ୍କ ଜୀବ ବୃନ୍ଦାବନରେ ଏଇଟା ଗାଈ ଚଳିବ, କିନ୍ତୁ ସେ ଛୋଟ ମାଛ ଚଳିବା ପାଇଁ ସେ ଛାଡ଼ିବାକୁ ଇଚ୍ଛା ନଥିଲେ। ଯଶୋଦା ମା ସର୍ବଦା ତାଙ୍କୁ ଦେଖିବାକୁ ଚାହୁଁଥିଲେ, ତେଣୁ ସେ କହିଲେ ବଳରାମ ତାଙ୍କ ସାଙ୍ଗରେ ଯିବ, ବଳରାମ ହେଉଛି ତାଙ୍କର ଭାଇ, ତେଣୁ ସେ ତାଙ୍କ ସାଙ୍ଗରେ ଯିବ। ତାଙ୍କୁ ବଳରାମ କହିଲେ ତୁମେ ତାଙ୍କୁ ଦେଖିବ ସେ କିପରି ଭାବରେ ଭଲରେ ରହିବେ, ଇଏ କରିବେ, ତେଣୁ ସର୍ବଦା ଯଶୋଦା ମା ଚିନ୍ତା କରୁଥିଲେ। ସେଥିପାଇଁ କୁହାହେଉଛି ବୃନ୍ଦାବନରେ ମା ଯଶୋଦା ଚିନ୍ତା କରୁଥିଲେ, ଯଶୋଦା ଇଏ ତାଙ୍କର ନନ୍ଦମାର ଚିନ୍ତା କରୁଥିଲେ, ଗୋପୀମାନେ ଚିନ୍ତା କରୁଥିଲେ, ଗୋପବାଳ, ଇଏ ହେଉଛି ରାଗାନୁଆ ଭକ୍ତିର କଥା, ଅତି ଉନ୍ନତସ୍ତର କଥା। କିନ୍ତୁ ଯେହେତୁ ଆମେ ପ୍ରାକୃତ ସ୍ତରରେ ଅଛୁ, ଏ ଭୌତିକ ଜଗତ ସ୍ତରରେ, ଭୌତିକ ଜଗତରେ ଅଛୁ, ପ୍ରାକୃତ ସ୍ତର ଲାଭ କରିଛୁ, ଆମ ଶରୀର ଚିହ୍ନ ହେଇନି, ଆମେ ସର୍ବଦା ଏ ଭୌତିକ ଚିନ୍ତା ଶରୀର ଚିନ୍ତା ଆସୁଛି, ତେଣୁ ଆମେ କିପରି ଭାବରେ ସେ ସ୍ତରକୁ ଯାଇପାରିବୁ, ତେଣୁ ସେଥିପାଇଁ ଦିଆଯାଇଛି ଏ ଭଗବାନ ଦିବ୍ୟ ନାମ କୀର୍ତ୍ତନ କରିବା ପାଇଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ସର୍ବଦା କୁହାହେଉଛି, ତେଣୁ ଆମେ ତ ବିଭିନ୍ନ ପ୍ରକାର ଗୃହସ୍ଥରେ ଥିଲେ ବିଭିନ୍ନ କର୍ମରେ ବ୍ୟସ୍ତ ହେଉଛୁ, ବିଭିନ୍ନ ଚିନ୍ତା ଆସିବା କରୁଛୁ, ଆଟଲିଷ୍ଟ ସେ କୁହାଯାଇଛି ଗୃହସ୍ଥ ସକାଳେ ସନ୍ଧ୍ୟାରେ ଏ ଦୁଇ ଥର ସେ ଭଗବାନ ଚିନ୍ତା କରୁ, ଆଉ ସେଠାରେ ଫଟୋ ବା ବିଗ୍ରହ ଯାହା ଅଛି ତାଙ୍କୁ ସେ ଅର୍ପଣ କରୁ, ଆରାଧନା କରୁ ଏବଂ ଭଗବାନ ଦିବ୍ୟ ନାମ କୀର୍ତ୍ତନ କରୁ, ଭାଗବତ ଗୀତା ଏଥିରୁ ଗୋଟିଏ ଶ୍ଳୋକ ପାଠ କରୁ, ଏ ହେଉଛି ବୈଦିକ ଭକ୍ତିର କଥା। ତାହେଲେ ଆସ୍ତେ ଆସ୍ତେ ଆମେ ସେ ରାଗାନୁଗ ସ୍ତରକୁ ଯାଇପାରିବା, ବୁଝିପାରୁଛନ୍ତି। କିନ୍ତୁ ଗୁରୁଦେବ ପ୍ରଭୁପାଦ କହିଛନ୍ତି, ମହାପ୍ରଭୁ ଅଶେଷ କୃପା, ତେଣୁ ଯେଉଁମାନେ ପ୍ରକୃତରେ ସେ ପ୍ରେମ ସ୍ତର ପାଇବାକୁ ଚାହୁଁଛନ୍ତି, ଏ କଳିଯୁଗରେ ଅତ୍ୟନ୍ତ ସହଜ, ଯେଉଁଟାକି ଅନ୍ୟ ଯୁଗରେ ସେମାନେ ପାଇନାହାନ୍ତି, ତେଣୁ ସେଥିପାଇଁ ଭଗବାନ ଦିବ୍ୟ ନାମ କୀର୍ତ୍ତନ ଗୀତା କୁହାଯାଉଛି। ହରେ କୃଷ୍ଣ ହରେ କୃଷ୍ଣ, ତେଣୁ ଆମର ଆଜି ଭାଗବତ କଥା ଆମ ପାଠଶାଳରେ କହିଲେ ଆମେ କିଛି କହିଲେ ନାମ ପରେ, ତେଣୁ ଆମର ଅଛି ପ୍ରତି ରବିବାର ଦିନ ଯେଉଁମାନେ ଏଠି ନବାଗତ ଯେଉଁମାନେ ଆସୁଛନ୍ତି ତାଙ୍କୁ ମଧ୍ୟ ଆମେ ଅନୁରୋଧ କରିବା, ସେମାନେ ମଧ୍ୟ ଆଜି ଆମ ସାଙ୍ଗରେ ଗୋଟିଏ ରାଉଣ୍ଡ ଆଟ ଜପ କରନ୍ତୁ, ଆମର ସାଧନ ବେଦି ଦିଆଯାଇଛି। ମୁଁ କହିଲି ଦ୍ୱିତ ପାନ ସ୍ତ୍ରୀ ସୁନା ଯଥା ଅଧର୍ମ ଚତୁର୍ବେଦା ଜୁଆ ଖେଳ ତାସ ଖେଳ ଆକୁ ଜୀବନରେ ବନ୍ଦ ଆଉ ଖେଳିବା ନାହିଁ, ଏଇଟା ପାପସ୍ଥାନକୁ ଆଉଛି। ତାପରେ ଆପଣଙ୍କର ମଦ୍ୟପାନ ଚାହା ପାନ ବିଡ଼ିଛି, ଏଇଟା ମଧ୍ୟ ପାପର ସ୍ତର ପାପର ଗୋଟେ ଅଙ୍ଗକୁ ଆଉଛି। ଅବୈଧ ସ୍ତ୍ରୀ ସଙ୍ଗ ଏବଂ ପଶୁ ହତ୍ୟା ଆକୁ ଜୀବନରେ ଆଚରଣ କରନ୍ତୁ, କାରଣ ଏଇଟା କଲେ ଭଗବାନ ଦିବ୍ୟ ନାମ ତୁମେ କୀର୍ତ୍ତନ କରିପାରିବ। ଯେଉଁ ଦିବ୍ୟ ନାମ କୀର୍ତ୍ତନ କଲେ ତୁମେ ସେ ପ୍ରେମ ସ୍ତର ଲାଭ କରିବା ପଡ଼ିବ, କାରଣ ଆମର ଏଥିରେ ବେଦରେ ତିନିଟା ତତ୍ତ୍ୱ ଆଉଛି, ସମ୍ବନ୍ଧ ଅବୈଧ ପ୍ରୟୋଜନ ସମ୍ବନ୍ଧ ମାନେ କୃଷ୍ଣ ସହିତ ସମ୍ବନ୍ଧିତ ହେବାକୁ ପଡ଼ିବ। ତୁମେ ଯେଉଁ ସମ୍ବନ୍ଧ ସ୍ଥାପନ କରିଛ ଏଇଠି ତୁମକୁ ଦୁଃଖ ଦିଆହେଉଛି କହୁଛ। ଏ ଭୌତ ଜଗତରେ ଆମେ ସମସ୍ତେ ବିଭିନ୍ନ ପ୍ରକାର ସମ୍ବନ୍ଧର ସମେତ ପିତାପୁତ୍ର ସମ୍ବନ୍ଧ, ବନ୍ଧୁବାନ୍ଧବ ସମ୍ବନ୍ଧ, ପ୍ରକୃତି ସମ୍ବନ୍ଧ, କିନ୍ତୁ ଏ ସମ୍ବନ୍ଧ କେବଳ କୃଷ୍ଣ ସମ୍ବନ୍ଧରେ ସମେତ ନହେଲା ତାହା ଦୁଃଖ ହିଁ ଦେବ। ସେଥିପାଇଁ ଆମ ସମ୍ବନ୍ଧ ଜ୍ଞାନ କରିବାକୁ ପଡ଼ିବ। ତେଣୁ ସମ୍ବନ୍ଧ ଆଦି ହେଉଛି ରାଧା ମଙ୍ଗଳମଣଙ୍କୁ ହେଉଛି, ଅଭିଲେଖ ହେଉଛି କୃଷ୍ଣ ଭକ୍ତି। ଯେଉଁ ଭକ୍ତି କଥା ଆମେ କହୁଛୁ ଜୀବନରେ ଏସବୁ ଜିନିଷ ଆଚରଣ କରିବାକୁ ପଡ଼ିବ। ତାପରେ ପ୍ରୟୋଜନ ହେଉଛି କୃଷ୍ଣ ପ୍ରେମ, ଭଗବାନ ଜୀବନ ନାମ କୀର୍ତ୍ତନ କରିବାକୁ ପଡ଼ିବ, ଭଗବାନ ପ୍ରସାଦ ନେବାକୁ ପଡ଼ିବ। ଏସବୁ କଲେ ଆସ୍ତେ ଆସ୍ତେ ତମ ହୃଦୟ ବିଶୁଦ୍ଧ ହେବ, ତୁମେ ଏସବୁ ଶକ୍ତି ଲାଭ କରିବାକୁ ପଡ଼ିବ। ତେଣୁ ଦେବଦତ୍ତ ପ୍ରଭୁ ଆପଣ ଏମାନେ ସବୁ ଜପ କେମିତି କରିବେ ତାଙ୍କୁ ଟିକେ ଦେବାକୁ ପଡ଼ିବ।
ହରେ କୃଷ୍ଣ, ବର୍ତ୍ତମାନ ଆମର ରବିବାର କାର୍ଯ୍ୟକ୍ରମ ତୁ ସକାଳୁ 9ଟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିଲା। ଏତେ ପ୍ରଥମ ପର୍ଯ୍ୟାୟରେ ଆମମାନେ ସଂକୀର୍ତ୍ତନ କରିଆସିଲୁ ନଗର ସଂକୀର୍ତ୍ତନ, ତାପରେ କିଛି ସମୟ ଆମମାନେ ଭକ୍ତିର ଭଜନ ଭକ୍ତି ଯୁକ୍ତ ଭଜନ କଲୁ। ତାପରେ ଆମର ମନ୍ଦିରର ବରିଷ୍ଠ ଭକ୍ତ ଶ୍ରୀପାଦ ବାସୁଆ ପ୍ରମୁଖ ଠାରୁ ଏବଂ ମନ୍ଦିରର ଅଧ୍ୟକ୍ଷ ଶ୍ରୀପାଦ ଗୋପାଳ ପ୍ରମୁଖ ଠାରୁ ଭାଗବତ କଥା ଶ୍ରବଣ କଲୁ। ଆପଣ ସେମାନେ ଶୁଣିଲେ ଆମର ଏଇଟା ଅନ୍ତିମ ଚତୁର୍ଥ ପର୍ଯ୍ୟାୟ ଯେଉଁଥିରେ ଆମମାନେ ଜପ ଭଗବାନଙ୍କ ନାମ ଦିବ୍ୟ ନାମ ଜପ କରିବା, ଜପର ମହତ୍ତ୍ୱ କରିବା ପୂର୍ବରୁ ଟିକେ ମୁଁ ଆପଣଙ୍କୁ ଜପ ବିଷୟରେ କହିଦେଉଛି। ଜପ କାହିଁକି କରିବା, ଜପର ମହତ୍ତ୍ୱଟା କ'ଣ, ଜପ ଏଇଥିପାଇଁ କରାଯିବ, ଏପର୍ଯ୍ୟନ୍ତ ଆମେ ହରିକଥା ଶୁଣିଲେ ହରିକଥା ଶୁଣିଲେ ଆମେ ପବିତ୍ର ହେଲୁ, ଯିଏ ଶୁଣିଲା ସେ ପବିତ୍ର ହେବ। ହରିକଥା ଆମେ ସାଧାରଣତଃ ଆମେ ଗାଁ ଗହଳିରେ ମଧ୍ୟ ଏ କଥା ରହିଛି, ହରିକଥା ଯେଉଁ ପର୍ଯ୍ୟନ୍ତ ଯିବ ଯିଏ ଶୁଣିବ ସେଠି ଜନ ମଧ୍ୟ ଆସିଲେ ଡରିକି ପଳେଇବ। ଜପର ମହତ୍ତ୍ୱ ହେଉଛି କ'ଣ, ଇଏ ତ କଣ ସମସ୍ତଙ୍କର ମଙ୍ଗଳ ପାଇଁ, କିନ୍ତୁ ଜପର ମହତ୍ତ୍ୱ ହେଉଛି ନିଜର ମଙ୍ଗଳ ପାଇଁ। ଜପ ଯିଏ କରିବ ତାର ନିଜର ମଙ୍ଗଳ, ଦୁଇ ପ୍ରକାର ମଙ୍ଗଳ, ଗୋଟିଏ ହେଲା ଆଧ୍ୟାତ୍ମିକ ଆଉ ଗୋଟିଏ ହେଲା ଭୌତିକ। ଭୌତିକ ଆଧ୍ୟାତ୍ମିକ ମଙ୍ଗଳ ଇଏ ଯେ ଆମେ ଆଧ୍ୟାତ୍ମିକ ସ୍ଥିତି ଲାଭ କରିବା ଜପ କଲେ। ଆଧ୍ୟାତ୍ମିକ ସ୍ଥିତି କ'ଣ ନା, ଯେମିତି ଆପଣ ଦେଖନ୍ତୁ ଅଧ ମିନିଟ ଯଦି ଆମେ ନିଶ୍ୱାସ ବନ୍ଦ କରିବା ଆମକୁ କେତେ କଷ୍ଟ ହେଉଛି, ଅଧ ମିନିଟ ନିଶ୍ୱାସ ବନ୍ଦ କଲେ କେତେ କଷ୍ଟ ହେଉଛି, ମାନେ ଆମ ଆଖିରୁ ଜୁଳିଯିବା ପୂର୍ବ ବାହାରିଯାଉଛି, ଆମେ ମରିଯିବା ଭଳିଆ ଲାଗୁଛି। ଯେତେବେଳେ ଶରୀର ଦେହରୁ ମାନେ ସବୁଦିନ ପାଇଁ ନିଶ୍ୱାସ ବନ୍ଦ ହେଇଯିବ ସେ କେତେ କଷ୍ଟ ହେବ, ମାନେ ମୃତ୍ୟୁ ଯେତେବେଳେ ଶରୀର ମୃତ୍ୟୁ ହେଇଯିବ, ମୃତ୍ୟୁ ଯେତେବେଳେ ଆସିବ ସେତେବେଳେ ଶରୀର ଆଉ କିଛି କାମ କରିବନି, ସେତେବେଳେ କି ଅସହାୟ ଅବସ୍ଥା ହବ ମନୁଷ୍ୟର ବୁଝୁଛନ୍ତି। ସେଥିରୁ କେମିତି ରକ୍ଷା ପାଇବା କି ଚିନ୍ତା କରୁଛନ୍ତି, ସେଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ଭଗବାନ, ଯାହାଙ୍କୁ ଜପ କଲେ ହିଁ ପ୍ରାପ୍ତ ହେବ। ଭଗବାନଙ୍କୁ ସ୍ମରଣ କଲେ ଭଗବାନଙ୍କ ନାମ ଆଉ ଭଗବାନଙ୍କ ଭିତରେ କୌଣସି ପ୍ରଭେଦ ନାହିଁ, ମାନେ ଜପ କରୁଛନ୍ତି ଭଗବାନ ଆପଣଙ୍କ ପାଖରେ ଉପସ୍ଥିତ ଅଛନ୍ତି ଆଉ ସେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଏକଦମ ତିଆରି ହେଇକି ରହିଛନ୍ତି। ଆମେ ତ ଅଧମ ପ୍ରାଣୀ, ଭଗବାନଙ୍କୁ ଜପ କରିବାରେ ସେ ଆମକୁ ସାହାଯ୍ୟ କଣ କରିବେ। ତେଣୁକରି ଜପରେ ହେଲା ପ୍ରଥମ ମହତ୍ଵ, ଆମକୁ ମୃତ୍ୟୁ ଯନ୍ତ୍ରଣାରୁ ରକ୍ଷା କରିବେ, ତା ସାଙ୍ଗେ ସାଙ୍ଗେ ତାଙ୍କ ନିଜ ଧାମକୁ ମଧ୍ୟ ନେଇଯିବେ। ତେଣୁ ଜପଟା ବହୁତ ଜରୁରୀ, ଜପ ସବୁ ସମସ୍ତେ କରିବା ଦରକାର, ଏ ହେଲା ପ୍ରଥମ କଥା। ଆଉ ହେଲା ଭୌତିକ ଲାଭ କଣ ହେବ, ଆମେ ଭୌତିକ ପ୍ରାଣୀ, ସକାଳୁ ଉଠିଲେ ଅଫିସକୁ ଯାଉଛେ 9 ବେଳକୁ, ତାଠୁ ଦୁନିଆ କାମ ସାରି ଫେରିଲା ବେଳକୁ ଘରେ ସ୍ତ୍ରୀର ଅସୁବିଧା, ସାର ପୁଅର ବାହାଘର ହେଇନି, ଝିଅର ବାହାଘର ହେଇନି, ସେ ଅମୁକ ଜଞ୍ଜାଳ, ଦୁନିଆ ଜଞ୍ଜାଳ ରହିଯାଉଛି। ଇଏ ଯେତେକ ସବୁ ସକାମ କର୍ମ, ଇଏ ମଧ୍ୟ ଭଗବାନଙ୍କର ନାମ ସ୍ମରଣ କଲେ, ନାମ ଜପ କଲେ ସେ ସକାମ ହେଇଥାଉ ପରେ ନିଷ୍କାମ ହେଇଥାଉ, ଭଗବାନ ନାମ ସ୍ମରଣ କଲେ ଇଏ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେଇଯିବ। ବୁଝିପାରୁଛନ୍ତି, ଯୋଗ କ୍ଷମ ବୟମ ମନମ, ଭଗବାନ କହୁଛନ୍ତି ଯାହା ଭକ୍ତ ପାଖରେ ଅଛି ତାକୁ ସେ ରକ୍ଷା କରିବେ, ଯାହା ତାଙ୍କ ପାଖରେ ନାହିଁ ତାକୁ ଆଣିକରି ଦେବେ। ତେଣୁ ଜପର ଇଏ ହେଉଛି ମହତ୍ଵ, ତେଣୁ ଭଗବାନ ସମସ୍ତ ଯେଉଁ ନୂତନ ଭକ୍ତମାନେ ଆସିଛନ୍ତି ଆମେ ସମସ୍ତଙ୍କ ଦ୍ୱାରା ଆପଣ ଦେଖିପାରୁଛୁ ଗୋଟେ ଜପ ମାଳ ଦେଖି କରୁଛନ୍ତି, ତା ମହତ୍ଵଟା ଏଇଆ। ତେଣୁକରି ଆପଣମାନଙ୍କୁ ମୁଁ ସବିନୟ ଅନୁରୋଧ କରୁଛି, ଆପଣମାନେ ଯଦି ସବୁଦିନ ଜପ ନ କରିପାରୁଛନ୍ତି, ପ୍ରତିଦିନ ଆମ ଭଳି 16 ମାଳ ନ ଜପ କରୁଛନ୍ତି, କମସେ କମ ସକାଳେ ସନ୍ଧ୍ୟାରେ 16 ମାଳଟି ଜପ କରନ୍ତୁ, 1 ମାଳରେ 108 ଥର, ତ ସକାଳେ ସନ୍ଧ୍ୟାରେ ଥରେ ଥରେ ଜପ କରନ୍ତୁ। ଏହି ଜପ ଆପଣଙ୍କୁ ପ୍ରାକ୍ଟିସ୍ କରିବା ପାଇଁ ଦିଆଗଲା, ଆପଣ ଯଦି ଉତ୍ସାହିତ ଅଛନ୍ତି ଆପଣ ନିଅନ୍ତୁ, କିନ୍ତୁ ଆମ ସହିତ ଯୋଗ ଦିଅନ୍ତୁ, ହରି କଥା ଶୁଣନ୍ତୁ। ଏହି ସବୁ ମୂଲ୍ୟବାନ ଜିନିଷ କହିଲେ ଆମର ବରିଷ୍ଠ ଭକ୍ତମାନେ ଆପଣଙ୍କୁ କହିଲେ, ହରି କଥା ଠାରୁ ଆଉ ଅନ୍ୟ କୌଣସି ମୂଲ୍ୟବାନ ଜିନିଷ ନାହିଁ। ତେଣୁ ଆପଣମାନେ ଜପ କରନ୍ତୁ, ଆମ ସାଙ୍ଗରେ ସହଯୋଗ କରନ୍ତୁ, ଆସନ୍ତୁ ମନ୍ଦିରକୁ ଆସନ୍ତୁ, ଆଉ କିଛି ଆପଣଙ୍କୁ ପଇସା ପଇସା ଦେବାକୁ ଦରକାର ଦରକାର ନାହିଁ। ଏହି ସବୁ ସବୁଠୁ ମୂଲ୍ୟବାନ ଜିନିଷ, ଏହାକୁ ନିଅନ୍ତୁ ଆଉ ଭଗବାନ ନାମ ଜପ କରନ୍ତୁ। ଆପଣଙ୍କୁ କହିଦେଉଛୁ କେମିତି ଜପ କରାଯିବ, ହେଲା ଜପମାଳା। ଏହି ଜପମାଳାରେ ଆମର ଏଇଠୁ ଆରମ୍ଭ କରିବା, ଏଠି ଏ ମେରୁମା, ଏଠି ଦେଖନ୍ତୁ ସମସ୍ତେ ଏଇଭଳି ଭାବେ ଧରନ୍ତୁ, ଏ ଆଙ୍ଗୁଠି ଲାଗିବନି ଜପ ଥାଏ, ଆଙ୍ଗୁଠି ଏମିତି ଜପ ମାଳା ଧର ରଖୁଛନ୍ତି। ଦେଖନ୍ତୁ ମୁଁ ଆପଣଙ୍କୁ ଏ ମେରୁ, ଏଇଠି ଆପଣ ଏଇଠି ରାଧାକୃଷ୍ଣଙ୍କର ମିଳିତ ବିଗ୍ରହ, ଏଇଠୁ ଆମେ ଜପ ବଡ ଆଡ଼ୁ ଆରମ୍ଭ କରିବା, ଯେ ଆମେ ଗୁରୁ ଗ୍ରହଣ କରିନାହାନ୍ତି ଯେଉଁମାନେ, ସେମାନେ ମହାପ୍ରଭୁଙ୍କ ନାମ ସ୍ମରଣ କରିକି ଜପ କରିବେ। ଆଗ ମହାପ୍ରଭୁଙ୍କୁ ସ୍ମରଣ କରି ବନ୍ଧନ କରି ତାପରେ ଜପ କରିବେ, ହରିନାମ ମହାମନ୍ତ୍ର ଜପ କରିବେ, ଜାଣି ସମସ୍ତେ ଜାଣିଛି ହରିନାମ ମହାମନ୍ତ୍ର ହେଉଛି ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏବଂ ଜପ କରିବା ପୂର୍ବରୁ ଆମେ ପ୍ରଣାମୀ ମନ୍ତ୍ର ଗ୍ରହଣ କରିବା, ଗୁରୁ ପ୍ରଭୁ କରିନାହାନ୍ତି ତ, ତେଣୁକରି ଆଗ ମହାପ୍ରଭୁଙ୍କର
ନାଁ
ନମୋ ଭକ୍ତି ନମୋ ବିଷ୍ଣୁ ପାଦ କୃଷ୍ଣ ନୀତି ନାମିନୀ ନମସ୍ତେ ସରପୁରଦେବ ଗୌରବଣୀ ପ୍ରଚାରଣ ନିର୍ଦ୍ଦେଶ କି ଆପଣ କହିପାରନ୍ତି ନହିପାରନ୍ତି କିଛି ଅସୁବିଧା ହେଇପାରେ, କିନ୍ତୁ ଜପ କଲାବେଳେ ପଞ୍ଚତନ୍ତ୍ରକୁ ଭଗବାନ ମାନେ ଚୈତନ୍ୟ ମହାପ୍ରଭୁ ସ୍ମରଣ କରିପାରିବେ, ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅତ୍ୟ ଗଦାଧର ଶ୍ରୀ ଗୌର ଭକ୍ତବୃନ୍ଦ, ମୋ ସାଙ୍ଗରେ ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅତ୍ୟ ଗଦାଧର ଶ୍ରୀବାସାଦ ଗୌର ଭକ୍ତବୃନ୍ଦ ଶ୍ରୀବାସାଦ ଗୌର ଭକ୍ତବୃନ୍ଦ, ଇଏ ପଞ୍ଚତନ୍ତ୍ର ବନ୍ଦନ ହେଲା। ତାପରେ ଆମେମାନେ ଜପ ଆରମ୍ଭ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
हरे कृष्णा हरे कृष्णा 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 हरे 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 राम 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 हरे हरे कृष्णा हरे कृष्णा 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 हरे 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 राम 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 हरे हरे।